वासुदेवाय ॐ नमो भगवते वासुदेवाय। श्रीमद्भागवतम् दशम स्कंद 47 अध्याय श्लोक 48। कौत्सहेत संत्यक्तुम् का उत्सहेत संत्यक्तुम् उत्तम श्लोक संविदम् उत्तम श्लोक संविदम् अनिच्छतोपि यस्य श्री अनिच्छतोपि यस्य श्री अंगाना च्यवन्ते क्वचित् अंगाना च्यवन्ते क्वचित्। सका उत्सहेत संत्यक्तुम् उत्तम श्लोक संविदम् अनिच्छतोपि यस्य श्री अंगात् न चबते क्वचित्। हरे कृष्ण उपस्थ भक्त स्वजन बृंद मातृवृंद फुलवंदा बृंद फुलवृंद दर्शक बृंद पुजारी बृंद जी सब रहिले समस्त को आम स्वागत जनाऊँ आम भागवत कथा। आज पूर्णमी तिथि ज्येष्ठमास पूर्णमी तिथि भगवान स्नान पूर्णमी। आम स्नान करने नदी को जीवा पड़ो भगवान स्नान कर नदी को जीवे नदी आसो भगवान पाक को तेणु इंद्रदेव आस भगवान स्नान कर आज देव स्नान पूर्णमी के पवित्र दिवस आज जगन्नाथ बार्थडे जन्मदिन आज भोजि रामचंद्र आमर रामजी धाम तरफ समस्त भोजी रखाई व्यवस्था कर जगन्नाथ जन्मदिन कौन छोटिया कथा भगवान से समस्त पालन करसंती आविर्भाव दिवस जन्म ना कि कौन माने अप्रकट ना जार जन्म ना तार मृत्यु कौट आस तो सही ध्रुव मृत्यु जार जन्म अच्छी तार मृत्यु जार जन्म ना तार मृत्यु कौट आस जन्म कर्म जमे दिव्यम कि अज कौन अजोपी सन्न व्यात्मा जदिव सी अज तर जन्म ना कि जन्म निये भगवान भगवत्ता आम यहाँ बुझा पड़ो तेना आज दिवस आविर्भाव होता जीव मान कल्याण करने से आविर्भाव होते जीव मान को उद्धार करे से भगवान आसती जदा जदा ही धर्म से प्रति युगे आसती भगवान तेणु आज पवित्र तिथि से जगन्नाथ कथा आम कौचे कृष्ण कथा कौचे राम कथा कौचे महाप्रभु कथा कौचे समस्त कथा कह जा भागवत कथा हो जगन्नाथ कथा राम कथा कृष्ण कथा महाप्रभु कथा आ सब भगवान अवतार मान कथा मूल है भगवान कृष्ण श्री राम से महाप्रभु से जगन्नाथ विषय ही कथा कह चलती संविद आम शुणुचे आज संविद शुणा श्लोक उत्तम श्लोक संविदम कत्सते पूर्व श्लोक जो कहगला सौख नैराश्यम कि तथापि आशा दूरतया जो रही आशा कृष्ण आशा जो रही कृष्ण प्रति जो आशा रही त्याग करहब ना तेणु आउ कत गोपी ये श्लोकटी कौन क उत्साहते त्याग करने कथा कौन पड़ कथा कौन कह किए चिंता कर उत्साह करहय कर किए सहय कर से कथा चिंता करे उत्साहते कौन पर ना संत्यक्त को खाली त्यक्त नुह संत्यक्त को पूर्ण भाव त्याग करने किए चिंता करे कह उत्साह संत्यक्तुम उत्तम श्लोक संविधम से उत्तम श्लोक से होती भौतिक जगतर तम गुणर से नुहंती तीन गुणर ऊर्धर से उत्तम उत्तम श्लोक जश जहाँकर श्लोक करी जश उत्तम श्लोक अनेक अर्थ रही कृष्ण उत्तम श्लोक गोटे नाम हो उत्तम श्लोक बहुत उत्तम श्लोक आराधना कराए पूजा कराए बहुत उन्नत कौन श्लोक कथार ବା କାବ୍ୟରେ ତାଙ୍କୁ ସବୁ ଆରାଧନା କରାଯାଏ। ଜଗନ୍ନାଥ ନୀଳାଦଳ ଶଙ୍ଖ ମଧ୍ୟ ସତଦଳ କମଳେ ରତ୍ନ ସିଂହାସନ ସର୍ବାଳଙ୍କାର ଯୁକ୍ତ ନବଗନ ରୁଚିରଂ ସଂଯୁକ୍ତ ଚାଗ୍ରଦେଣ ଭଦ୍ରାୟ ଭମଭାଗେ ରଥଚୂର୍ଣ୍ଣ ଯୁକ୍ତ ବ୍ରହ୍ମରୁଦ୍ରେନ୍ଦ୍ର ବନ୍ଧ୍ୟମ ବେଦାନାମ ସାରମେକମ ସକଳ ଗୁଣ ଯୁକ୍ତ ବ୍ରହ୍ମଦାରୁ ସ୍ମରାମି। ବ୍ରହ୍ମଦାରୁ ଆଜି ଜଗନ୍ନାଥଙ୍କର ସେଇ ବ୍ରହ୍ମଦାରୁ ଥିଲେ। ଯେଉଁମାନେ ନାସ୍ତିକ ବ୍ୟକ୍ତି ସେମାନେ କହିବେ ଇଏ ଗୋଟେ ଦାରୁ, ଏ ମୂର୍ଖମାନେ ସବୁ ପୂଜା କରୁଛନ୍ତି, ତାଙ୍କର ଗୋଟେ ଗଛକୁ ପୂଜା କରୁଛନ୍ତି, ଗଣ୍ଡିକୁ ପୂଜା କରୁଛନ୍ତି, କିନ୍ତୁ ବ୍ରହ୍ମଦାରୁ ସିଏ ସାଧାରଣ ଦାରୁ ନୁହଁ। ବ୍ରହ୍ମଦାରୁ ଭଗବାନ ପ୍ରକଟ ହୋଇଛନ୍ତି। ବ୍ରହ୍ମଦାରୁ ହେଲେ ମଧ୍ୟ ଗଛଟା କାହାର ଶକ୍ତି, ସେ ମୂର୍ଖମାନଙ୍କର ଶକ୍ତି ଗଛ। ଆଜି ପ୍ରଭୁପାଦଙ୍କ ବାଣୀ ଥିଲା ସେଇଟା, ଭଗବାନ ଯଦି ସତ୍ୟ, ଭଗବାନଙ୍କଠାରୁ ଯେଉଁ ସବୁ ଆସୁଛନ୍ତି ଏ ଭୌତିକ ଜଗତ, ଏ କ'ଣ ମିଥ୍ୟା? ମାୟାବାଦୀମାନଙ୍କର ପ୍ରଚାର ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ଯଦି ବ୍ରହ୍ମଙ୍କଠାରୁ ବ୍ରହ୍ମ ସତ୍ୟ ତାଙ୍କଠାରୁ ଯାହା ଆସୁଛି ସେ କେମିତି ମିଥ୍ୟା ହେବ? ତେଣୁ ଏହିଭଳି ଭାବରେ ଆଜି ପ୍ରଭୁପାଦଙ୍କ ବାଣୀ ଥିଲା, ଆଜି ସ୍ନାନ ପୂର୍ଣ୍ଣମୀ ଜଗନ୍ନାଥ ବ୍ରହ୍ମ ଦାରୁ, ସେ ଦାରୁ ଥିଲେ କ'ଣ ହେବ? ସେ ଦାରୁ କ'ଣ ସାମାନ୍ୟ ଦାରୁ? କେତେ ଚିହ୍ନ, କେତେ କ'ଣ, କେତେ ମଙ୍ଗଳା ପାଖରେ ପଡ଼ିକିରି, ଅଧିଆ ପଡ଼ିକିରି କେତେ କ'ଣ ହେଇକିରି ସବୁ ଆସିବେ, ସବୁ ବେଶ ହେବେ, ସବୁ କରିକି କେତେ କରିରେ ଯାଇ ଜଗନ୍ନାଥ ଯାଇ ଆସିବେ, ବ୍ରହ୍ମଦାରୁ ପ୍ରକଟ ହେବେ, ବ୍ରହ୍ମ ସ୍ଥାପନ ହେବେ, ବ୍ରହ୍ମ ସ୍ଥାନାନ୍ତରିତ ହେବେ, ପୁରୁଣା ଦାରୁରୁ ନୂଆ ଦାରୁକୁ ସ୍ଥାନାନ୍ତରିତ ହେବେ ବ୍ରହ୍ମ। ସନାତନ ଗୋସ୍ୱାମୀ କହୁଛନ୍ତି ବ୍ରହ୍ମ ହେଉଛନ୍ତି କିଏ? ସନାତନ ଗୋସ୍ୱାମୀ କହୁଛନ୍ତି ଇଏ ବ୍ରହ୍ମଙ୍କ ବିଷୟରେ ବହୁତ କଥା ରହିଛି, ବହୁତ ଗୋପନୀୟ, ଅତ୍ୟନ୍ତ ଗୋପନୀୟ, ତା ଭିତରେ କେତେ ବାଦବାଦ ସବୁ ଚାଲିଛି, କେତେ କ'ଣ ହେଉଛି, କିନ୍ତୁ ବ୍ରହ୍ମ କହିଲେ ସନାତନ ଗୋସ୍ୱାମୀ କହୁଛନ୍ତି ବ୍ରହ୍ମ ହେଉଛନ୍ତି କିଏ ନା? ଇଏ ହେଉଛନ୍ତି ଶାଳଗ୍ରାମ, ଶାଳଗ୍ରାମ ରହିଛନ୍ତି ସେଇଥିରେ, ସେ ସ୍ଥାନାନ୍ତରିତ ହେଉଛନ୍ତି। ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ, ତା ଦେହରେ ବହୁତ ରହିଛି ମିଷ୍ଟ୍ରି, ଶ୍ରାଉଡ଼େଡ଼ ଇନ୍ ମିଷ୍ଟ୍ରି, କେହି ଜାଣିପାରିବେ କ'ଣ ବ୍ରହ୍ମ ବସ୍ତୁ କ'ଣ ସେ ଜିନିଷ ସେ ସନାତନ ଗୋସ୍ୱାମୀ ତାହା ରଚନା କରିଛନ୍ତି। ସିଏ ବ୍ରହ୍ମ ଚିନ୍ତନ କରୁଥିଲେ, ବ୍ରହ୍ମକୁ ଜାଣିଛନ୍ତି ସିଏ, ତାପରେ ଭକ୍ତ ହେଲେ। ତେଣୁ କ ଉତ୍ସତେ ସନ୍ତକ୍ତ ଉତ୍ତମ ଶ୍ଲୋକ ସମ୍ବିଧମ, ଉତ୍ତମ ଶ୍ଲୋକ ସିଏ ଏ ଭୌତିକ ଜଗତରେ ସେ ନୁହନ୍ତି, ଭୌତିକ ଜଗତର ଉର୍ଦ୍ଧ ଉତ୍ତମ, ତାଙ୍କର ଯଶ ତାଙ୍କର ଗୁଣଗାନ କରାଯାଉଛି, ଆଜି ପର୍ଯ୍ୟନ୍ତ ସେ ସେହିପାରୁନାହିଁ, ଭଗବାନଙ୍କର ଗୁଣଗାନ ଏତେ ରହିଛି। ଉତ୍ତମ ଶ୍ଲୋକ ସମ୍ବିଧମ ତାଙ୍କର ସମ୍ବାଦ, ଆମର ମଦନ ମୋହନ ମାଲବ୍ୟ ଜଣେ ଥିଲେ, ମଦନ ମୋହନ ମାଲବ୍ୟ ନା କିଏ ଭାବୁଥିଲି ଚିନ୍ତା ଦେଖିବା ପାଇଁ ଯେ ବୁଝିପାରିଲି ଦେଖିପାରିଲି ନାହିଁ, ଜଣେ ଥିଲେ ଏଭଳି ଭାବରେ ଜଣେ ପଲିଟିକାଲ ଲୋକ ଥିଲେ, ଲିଡ଼ର ଥିଲେ ଆମର ପ୍ରଭୁପାଦ ମହାରାଜ କହିଛନ୍ତି ସେ କଥା। ସିଏ ଥରେ ପଚାରିଲେ ଆମ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୁରୁ, ସିଏ ପଚାରିଲେ କହିଲେ କାରଣ ଆମ ସେତେବେଳେ ବାହାରୁଥିଲା, ଆମ ସେତେବେଳେ ବାହାରୁଥିଲା ଦୈନିକ ପ୍ରକାଶ, ଭଗବାନଙ୍କର ଲୀଳା ସବୁ ପ୍ରଚାର ଚାଲିଥିଲା, ଦୈନିକ ପ୍ରକାଶ ହେଉଥିଲା, ତେଣୁ ସିଏ ଯେଉଁ ପଚାରିଲେ ମଦନ ମୋହନ ମାଲବ୍ୟ ସେଇଠି ତାଙ୍କ ପାଖରେ ଥିଲେ ସେଦିନ, କେମିତି କୌଣସି କାରଣରୁ ତାଙ୍କର ଭାଗ୍ୟ ତାଙ୍କର ସହିତ ସଙ୍ଗ ହୋଇଥିଲା, ତାଙ୍କୁ ପଚାରିଲେ କହିଲେ ଦୈନିକ ପ୍ରକାଶ, ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ, ଦୈନିକ ପ୍ରକାଶ ମାଲବ୍ୟା ଦୈନିକ ପ୍ରକାଶ କ'ଣ? ତେଣୁ ଇଏ କ'ଣ ଭଗବାନଙ୍କ ସମ୍ବନ୍ଧୀୟ ଏତେ କଥା ଅଛି, ପ୍ରତିଦିନ ବାହାରିବ ନ୍ୟୁଜ୍ ପେପରରେ, ଆଶ୍ଚର୍ଯ୍ୟ ହୋଇଗଲେ ଏଭଳି ଭଗବାନ କଥା କ'ଣ ଅଛି, କେତେଟା କଥା ଗୋଟେ ଦୁଇଟା ଦିନର କଥା ସେ ସେଇଯିବ ସେ ଭାବୁଥିଲେ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କୁ କହିଲେ ଦେଖନ୍ତୁ ଏଇ ଭୌତିକ ଜଗତରେ ଅନେକ ଲୋକ ରହିଛି, ତା ଦେହରେ ପୃଥିବୀ ଗୋଟିଏ ଲୋକ, ଏ ପୃଥିବୀ ଲୋକରେ କେତେ ମହାଦେଶ ରହିଛି, ତା ଦେହରେ ଏସିଆ ଗୋଟିଏ ମହାଦେଶ, ଏଇ ଏସିଆ ମହାଦେଶ ଭିତରେ କେତେ ଦେଶ ଅଛି, ତା ଦେହରେ ଭାରତ ଗୋଟେ ଦେଶ, ଭାରତ ଦେଶ ଭିତରେ କେତେ ପ୍ରଦେଶ ରହିଛି, ତା ଦେହରେ ୱେଷ୍ଟ ବେଙ୍ଗଲ ଗୋଟେ ପ୍ରଦେଶ, ୱେଷ୍ଟ ବେଙ୍ଗଲରେ କେତେ ଡିଷ୍ଟ୍ରିକ୍ଟ ରହିଛି, ଜିଲ୍ଲା ରହିଛି, ତା ନଦିଆ ଗୋଟେ ଜିଲ୍ଲା, ନଦିଆ ଜିଲ୍ଲାରେ କେତେ ସମ୍ବାଦ ବାହାରୁଛି ଦେଖନ୍ତୁ, କେତେ ନ୍ୟୁଜ୍ ଓଡ଼ିଶାରେ ଦେଖୁନାହାନ୍ତି, ଓଡ଼ିଶାରେ କେତେ ବାହାରୁଛି, ସମ୍ବଲପୁର ଏଡ଼ିସନ, ଅମକ ଏଡ଼ିସନ, ସକାଳ ଏଡ଼ିସନ, ମଧ୍ୟାହ୍ନ ଏଡ଼ିସନ, ସନ୍ଧ୍ୟା ଏଡ଼ିସନ, ଏସବୁ ରହିଛି ଏତେ, ଇଏ ଭୌତିକ ଜଗତର ଇଏ ଛୋଟିଆ ଜାଗା ପାଇଁ ଏତେ ନ୍ୟୁଜ୍ ବାହାରୁଛି, ହଁ ଏ ଯେଉଁ ସକାଳ ହେଇଗଲେ ବାସି ହେଇଯାଉଛି, ଫିଙ୍ଗା ହେଇଯାଉଛି। ହଁ ନ୍ୟୁଜ୍ ନ୍ୟୁଜ୍ ଅର୍ଥ ହେଉଛି ନ୍ୟୁ ହେଉଛି ନୂଆ। ହଁ ନ୍ୟୁ ବହୁ ବଚନ ନ୍ୟୁଜ୍ ଆସିଲା ନ୍ୟୁ ଆମର ଶ୍ରୀ ସମନ୍ତ ରାଧାକୃଷ୍ଣ ସେମାନେ କହନ୍ତି। ହଁ ନ୍ୟୁଜ୍ ମାନେ ବହୁତ ବହୁତ ନୂଆ, ସବୁ ନୂଆ, କିନ୍ତୁ ରାତି ପାହିଲେ ପୁରୁଣା ହେଇଗଲା, ଫିଙ୍ଗା ହେଇଗଲା। ତା ଦେହରେ କ'ଣ ପାନ ଇଏ କରିକି ନିଅନ୍ତି, ଏଇଭଳି ନ୍ୟୁଜ୍ଟା ହେଇଗଲା ଓଲ୍ଡ ଓଲ୍ଡସ୍ ହେଇଗଲା, ନ୍ୟୁଜ୍ଟା ଓଲ୍ଡସ୍ ହେଇଗଲା। କିନ୍ତୁ ଇଏ ଯେଉଁ ଭଗବାନଙ୍କର କଥା ଯେଉଁ ରହିଛି, ଇଏ ଏଇ ଭୌତିକ ଜଗତର ତିନିଗୁଣ ହେଉଛି ଚିତ୍ ଜଗତ। ହଁ ଇଏ ଭୌତିକ ଜଗତ ଖାଲି ପୃଥିବୀ ନୁହଁ, ବୈଜ୍ଞାନିକମାନେ ମତରେ ପୃଥିବୀ ହେଉଛି ଭୌତିକ ଜଗତ, ଆଉ କିଛି ନାହିଁ, ଆଉ ସବୁ ଶୂନ୍ୟ। କିନ୍ତୁ ସବୁ ଲୋକରେ ଚଉଦଟି ଲୋକ ରହିଛି, ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଚଉଦଟି ଲୋକ ସବୁ ଲୋକରେ, ସବୁ ବ୍ରହ୍ମାଣ୍ଡରେ ଭରି ପଡ଼ିଛନ୍ତି ଜୀବମାନେ, ଖାଲି ମନୁଷ୍ୟ ନୁହନ୍ତି, ଅନେକ ପ୍ରକାର ଜୀବ 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି। ଏବଂ କିଏ ଖାଲି ବ୍ରହ୍ମାଣ୍ଡ ବ୍ରହ୍ମାଙ୍କର ଚତୁର୍ମୁଖ ବ୍ରହ୍ମାଙ୍କର ଗୋଟିଏ ବ୍ରହ୍ମାଣ୍ଡ ତା ନୁହେଁ, ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି। ଏ ସବୁ ବିଶ୍ୱ ବ୍ରହ୍ମାଣ୍ଡ ଯେଉଁ ରହିଛି ତାର ତିନିଗୁଣ ହେଉଛି, ଏ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ହେଉଛି ଚାରି ଭାଗରୁ ଭାଗେ, ତାର ତିନିଗୁଣ ଅଧିକା ହେଉଛି ଚିତ୍ ଜଗତ। ତିନିଗୁଣ ନା ଚାରିଗୁଣ, ଚାରିଗୁଣ ହେଉଛି ସେଇଟା, ଇଏ ହେଉଛି ଗୋଟେ ଗୁଣ, ସିଏ ହେଉଛି ତିନିଗୁଣ। ଏଇଭଳି ଭାବରେ ଯେଉଁ ରହିଛି ଚିତ୍ ଜଗତ କଥା ଯଦି କୁହାଯିବ, ପ୍ରତି ମୁହୂର୍ତ୍ତରେ ଆମର ଅନନ୍ତ ଦେବ ଭଗବାନଙ୍କର ଗୁଣଗାନ କରୁଛନ୍ତି 1000 ମୁଖରେ, ଗୋଟିଏ ମୁଖ ନୁହଁ, ଦୁଇଟି ମୁଖ ନୁହଁ, 10ଟି ନୁହଁ, 20ଟି ନୁହଁ, 100ଟି ନୁହଁ, 200 ନୁହଁ, 1000 ମୁଖରେ। ଏବଂ ନନ୍ଷ୍ଟପ୍ କଥା ଚାଲିଛି ଭଗବାନଙ୍କର ଗୁଣ, ଏ ପର୍ଯ୍ୟନ୍ତ ଶେଷ ହଉ ନାହିଁ। ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବ୍ରହ୍ମା କହୁଛନ୍ତି ନାରଦଙ୍କୁ, ନାତଂ ବେଦାମ୍ୟହମି ମୁନୟୋ ପ୍ରଜାସ୍ତେ ମାୟାବଳସ୍ୟ ପୁରୁଷସ୍ୟ କୁତୋ ବରାଜେ ଗାୟନ୍ ଗୁଣାନ୍ ରସସତାନନ ଆଦିଦେବ ଶେଷୋ ଅଧୁନାପି ସମବଶ୍ୟତି ନାଶ ପାରମ୍। ମା କହୁଛନ୍ତି ହେ ନାରଦ, ହେ ପୁତ୍ର, ତାଙ୍କର ଯେଉଁ ସପ୍ତମ ଅଧ୍ୟାୟରେ ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରୁଥିଲେ, ଉତ୍ତମ ଶୋକ ସମ୍ବିଦ ଭଗବାନଙ୍କର ଯେଉଁ ଆବିର୍ଭାବ କଥା ଲୀଳା ସବୁ ବର୍ଣ୍ଣନା, ଅବତାର ମାନଙ୍କ କଥା ବର୍ଣ୍ଣନା କରୁଥିଲେ କରି କରି ସେ ଯେଉଁ ତାହାପରେ କହିଲେ କ'ଣ କହିବି ନାରଦ, ଯାହାଙ୍କର ଅନ୍ତ ମୁଁ ପାଇପାରୁନାହିଁ, ନା ତଂ ବିଦାମ୍ୟମି ମୁଁ ହିଁ ପାଇପାରୁନାହିଁ କି ତମେ ବି ପାଇପାରିବ ନାହିଁ, କି ମୁନୟ ପ୍ରଜା ସେ ତମର ଅଗ୍ରଭାଇମାନେ ସନକ ଚାରି କୁମାର ଶିବଜୀ ଏମାନେ ମଧ୍ୟ ପାଇପାରୁନାହାନ୍ତି। ମାୟାବଳ ସେ ପୁରୁଷ ସେ କୁତୁ ବରାଜେ, ତାଙ୍କର ଯେଉଁ ମାୟାବଳରେ ଯେଉଁ ଏଇ ପୁରୁଷମାନେ ରହିଛନ୍ତି ମନୁଷ୍ୟମାନେ ରହିଛନ୍ତି ତାଙ୍କ କଥା କ'ଣ ଅବରା, ଏମାନେ ସବୁ ନିକୃଷ୍ଟ, ତାଙ୍କ କଥା କ'ଣ କହିବା, ଉତ୍କୃଷ୍ଟ ବ୍ୟକ୍ତିମାନେ ତାଙ୍କର ଅନ୍ତ ପାଇପାରୁନାହାନ୍ତି, ଅଧମ ବ୍ୟକ୍ତିମାନଙ୍କ କଥା କ'ଣ କହିବା, ବା ଭଗବାନ ଚିତ୍ ଶକ୍ତିର ବଳ ଆମେ ଜାଣିପାରୁନୁ, ଆଉ ତା ମାୟା ଶକ୍ତିର ବଳ ତ ଆମେ ଜାଣିପାରୁନୁ, ଆଉ ତା ଉତ୍ତମ ଉନ୍ନତ ଶକ୍ତିର କଥା କ'ଣ କହିବା, ମାୟାବଳସ୍ୟ ଉତ ବରାଜେ ଗାୟନ ଗୁଣାନ ଦଶସତାନ ଆଦିଦେବ, ଆଦିଦେବ ଅନନ୍ତ ଦେବ ତାଙ୍କର ଆଦି କୃଷ୍ଣ ଆଦିଦେବ ତାଙ୍କର 1000 ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଗୋଟିଏ ନୁହଁ ଦୁଇଟି ନୁହଁ, 1000 ମୁଖରେ ଗୁଣଗାନ କରୁଛନ୍ତି। ଶେଷ ଅଧୁନା ବି ସମବସ୍ଥିତି ନାଶ ପାରମ, ଏ ପର୍ଯ୍ୟନ୍ତ ଅଧୁନା, ଅଧୁନା କହିଲେ ନା ପ୍ରେଜେଣ୍ଟ ଟେନ୍ସ, ଏ ପର୍ଯ୍ୟନ୍ତ ମଧ୍ୟ ଆମେ ଯଦି ଯିବା ସେଠିକି ଆମେ ତ ଯାଇପାରିବା ନାହିଁ, କିନ୍ତୁ ଯାଇଥିଲେ ସବୁ କଥା ଅଛି, ଇତିହାସ ଅଛି, ଯାଇଥିଲେ ବିଶ୍ୱାମିତ୍ର ଯାଇଥିଲେ, ବଶିଷ୍ଠ ଯାଇଥିଲେ, ତାଙ୍କ ଝଗଡ଼ା ହେଇଥିଲା, ଝଗଡ଼ା ସମାଧାନ କରିବା ପାଇଁ ଯାଇଥିଲେ ସେଠିକି, କ'ଣ ଝଗଡ଼ା ହେଇଥିଲା, ତାଙ୍କ ଭିତରେ କିଏ ଶ୍ରେଷ୍ଠ, ଆମ ଶିଶୁ ଗୌରବନ୍ଦୀ ସ୍ୱାମୀ ମହାରାଜ କହୁଥିଲେ, ଆମ ଭିତରେ କିଏ ଶ୍ରେଷ୍ଠ, ମୁନିମାନଙ୍କ ଭିତରେ ମଧ୍ୟ ଏବେ ଝଗଡ଼ା ହେଉଛି, କ'ଣ କହିବା, ସାଧାରଣ ବ୍ୟକ୍ତିମାନଙ୍କ କଥା କ'ଣ କହିବା, ଏତେ ବିଶିଷ୍ଟ ଋଷି ତାଙ୍କ ଭିତରେ ଝଗଡ଼ା ହେଲା, କିଏ ଶ୍ରେଷ୍ଠ, ତେଣୁ ଗଲେ ଅନନ୍ତଦେବଙ୍କ ପାଖକୁ ଗଲେ, ଅନନ୍ତଦେବ ଭଗବାନ ଗୁଣଗାନ କରୁଛନ୍ତି, ଏ ସମଗ୍ର ବିଶ୍ୱବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି 14 ଭୁବନ ଯେଉଁ ରହିଛି, ତାଙ୍କ 1000 ଫଣାରେ ଗୋଟିଏ ଗୋଟିଏ ଫଣାରେ ରହିଛି ସୋରିଷ ଭଳି ରହିଛି, ଜଣାପଡ଼ୁନାହିଁ କେଉଁଠି ରହିଛି, ତାଙ୍କୁ ଲାଗୁନି କେଉଁଠି ରହିଛି ବୋଲି, କଷ୍ଟ ହେଉନାହିଁ ତାଙ୍କୁ। ଆମେ ଦେଖୁଛେ ଆଟ୍ଲାସ୍ ଗୋଟେ ଯାଇ ରହିଛି, ଗୋଟେ ନ୍ୟୁଜ୍ ମାନେ ପିକ୍ଚର୍ ଅଛି, ଜଣେ ବ୍ୟକ୍ତି ଏ ପୃଥିବୀକୁ କାନ୍ଧେଇଛି, ବହୁତ କଷ୍ଟ ତାକୁ ହେଉଛି, କିନ୍ତୁ ଅନନ୍ତଦେବ ସମଗ୍ର ବିଶ୍ୱବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ତାଙ୍କୁ କିଛି ଜଣାପଡ଼ୁନାହିଁ କେଉଁଠି ଅଛି, ଜାଣିପାରନ୍ତି ନାହିଁ। ତେଣୁ ସେମାନେ ଯେତେବେଳେ ଗଲେ ତାଙ୍କ ପାଖକୁ, ପ୍ରଣାମ କରିକିରି କହିଲେ, ପ୍ରଭୁ ଆମର ଭିତରେ ଟିକେ ସମସ୍ୟାର ସମାଧାନ ଟିକେ କରିଦିଅନ୍ତୁ ନା କ'ଣ, ନା କିଏ ଆମ ଭିତରେ ଶ୍ରେଷ୍ଠ, ହଁ ତୁମ ଭିତରେ ଶ୍ରେଷ୍ଠ କିଏ ଜାଣିପାରୁନ ନା ନା ଠିକ୍ ଅଛି, ମୁଁ କହିଦେବି ଯେ ପ୍ରଥମେ ଏଇଟାକୁ ଧର, ଏ ବିଶ୍ୱବ୍ରହ୍ମାଣ୍ଡକୁ ଧର, ତାପରେ ମୁଁ କହିବି ତୁମର ନିର୍ଣ୍ଣୟ ଦେବି। ହଁ ବିଶ୍ୱାମିତ୍ର ଚେଷ୍ଟା କଲେ, ପାରିଲେ ନାହିଁ, କିନ୍ତୁ ବଶିଷ୍ଠ ଦେବ ଧରିଦେଲେ, ତାଙ୍କର ଯୋଗ ଶକ୍ତିରେ ଧରିଦେଲେ। ତେଣୁ ଆଉ ଅନନ୍ତଦେବଙ୍କୁ କହିବାକୁ ପଡ଼ିଲାନି ତାଙ୍କ ଭିତରେ କିଏ ଶ୍ରେଷ୍ଠ, ସେ ଫେରି ଆସିଲେ। ଏସବୁ କଥା ରହିଛି। ଏବଂ ସେଇଠି ଯେଉଁ ଭଗବାନ କଥା କହୁଛନ୍ତି, ଏ କଥାକୁ ଶୁଣିଥିଲେ ସାଂଖ୍ୟାୟନରୁ, ସେ ଆମର ଚାରି କୁମାର ଯାଇ ଶୁଣିଛନ୍ତି। ଇଏ ଗୋଟେ ପରମ୍ପରା, ଭାଗବତ ପରମ୍ପରା ଆସୁଛି, ଯେଉଁ ଚାରି କୁମାର ଶୁଣିଥିଲେ। ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଚାରି କୁମାର ଶୁଣିଥିଲେ, ଚାରି କୁମାର ସାକ୍ଷାତ ଋଷି ଶୁଣିଥିଲେ, ତାଙ୍କଠାରୁ ଯେଉଁ ଅନ୍ୟ ଋଷିମାନେ ଶୁଣିକରି, ସେଇଠୁ ସେଇ ପରମ୍ପରାରେ ଆସୁଛି ମୈତ୍ରେୟ। ମୈତ୍ରେୟ ମୁନି ଶୁଣିଲେ, ସେଇଠି ଶୁଣିଥିଲେ ଦେବତାମାନଙ୍କ ଗୁରୁ ବୃହସ୍ପତି ଶୁଣିଥିଲେ, ବ୍ୟାସଦେବଙ୍କ ପିତା ପରାଶର ଶୁଣିଥିଲେ। ଏହି ପରମ୍ପରାରେ ଆସୁଛି ସେ ଭାଗବତ କଥା, ଏବଂ ପରମ୍ପରା ପ୍ରାପ୍ତ, ପରମ୍ପରାରେ ଜ୍ଞାନଟା ଆସୁଛି। ନିଗମ କାଳ ବେଦର ଗଳିତଂ ଫଳମ, ଏଇଟା ପଡ଼ିଯାଉ ନାହିଁ, ଆମର ଆମ୍ବ ପାଚିକାଲି ପଡ଼ିଯାଉଥିବ, ନଷ୍ଟ ହୋଇଯିବ। କିନ୍ତୁ ଯଦି ପଡ଼ିଲା ପୂର୍ବରୁ ଜଣେ ଧରିଦେବ, ବା ଧୀରେ ଧୀରେ କରିକି ଜଣେ ବଢ଼େଇବ, ତାକୁ ଜଣେ ଆଉ ଜଣେ ପୁଟକୁ ବଢ଼େଇବ, ଜଣେ ଆଉ ଜଣକୁ ବଢ଼େଇବାରେ ଆସି ପହଞ୍ଚିଗଲେ, ଅକ୍ଷତ ଭାବରେ ଆସି ପହଞ୍ଚିଗଲା ଫଳ, ଏ ନିଗମ ଫଳ, ଭାଗବତମ ଜ୍ଞାନ ପରମ୍ପରାରେ ଆସୁଛି ସେ ଜ୍ଞାନ। ତେଣୁ ସେଇ ଭଗବାନଙ୍କର ସମ୍ବିଦ ଶେଷ ହେଇପାରୁନାହିଁ, ଆମେ କ'ଣ କହିବା। ଉତ୍ତମ ଶ୍ଳୋକ ସମ୍ବିଦ କହ ଉତ୍ସାହ ଯେ ସତ୍ୟକ୍ତୁମ, କିଏ ଚିନ୍ତା କରିବ ସହିପାରିବ ଭଗବାନ କଥା, ନା ଛାଡ଼ିବି, ମୁଁ ଛାଡ଼ିଦେବି ଭଗବାନ କଥା, କହିବି ନାହିଁ, ଏଇଟା ହେଇଗଲା ସେଇଟା ହେଇଗଲା ଏମିତି ହେଲା ସେମିତି ହେଲା, ଆଉ ସେ ଭଗବାନ କାହିଁକି ମୁଁ କଥା କହିବି, ଭଗବାନ କାହିଁକି ସେବା କରିବି, କାହିଁକି ଫୁଲ ଗୁନ୍ଥିବି, କାହିଁକି ରୋଷେଇ କରିବି, କାହିଁକି ଇଏ କରିବି, ଇଏ ଏମିତି କଲା, ସେ ସେମିତି କଲା, ଏମିତି କଲା, ହଁ ତାକୁ ଆଉ ପଚାରିବି ନାହିଁ, ହଁ କେତେଜଣ ଅଛନ୍ତି ସେମିତି ଚିନ୍ତା କରିବେ। କିନ୍ତୁ ଗୋପୀମାନେ କହୁଛନ୍ତି କିଏ କରିପାରିବ ସେଇଟା, କହ ଉତ୍ସାହ ଯେ ସତ୍ୟକ୍ତ ଉତ୍ତମ ଶ୍ଳୋକ ସମ୍ବିଧାନ ଅନିଚ୍ଛତୋପି, ସେ ଉଦାହରଣ ଦେଉଛନ୍ତି ଭଗବାନ ଏଭଳି ବ୍ୟକ୍ତିତ୍ୱ, ଭଗବାନ ଏଭଳି ସିଏ ଯେ କ'ଣ ତାଙ୍କର କିଛି ଆବଶ୍ୟକତା ନାହିଁ, ଆମର ସବୁ ପ୍ରକାର ଆବଶ୍ୟକତା ରହିଛି, ଏଇଟା ଦରକାର ସେଇଟା ଦରକାର ସେଇଟା ଦରକାର ସେଇଟା ଦରକାର, ଯଦି ଚିନ୍ତା କରିବା ଆମର ଦରକାର କ'ଣ ଚିନ୍ତା କହିବା ପରେ ସିଏ ସରିବ ନାହିଁ। ଆମର ଏତିକି ଜିନିଷ ଦରକାର ପ୍ରତିଦିନ ପ୍ରତି ସମୟରେ ପ୍ରତି ମୁହୂର୍ତ୍ତରେ, ଏତିକି ଏଇଟା ଦରକାର ଏଇଟା ଦରକାର ସେଇଟା ଦରକାର ଏଇଭଳି ଭାବରେ। କିନ୍ତୁ ଭଗବାନ ଏଭଳି, ତାଙ୍କର କିଛି ଦରକାର ନାହିଁ, କିଛି ଦରକାର ନାହିଁ, କିଛି ଦରକାର ନାହିଁ, ଅନିଚ୍ଛତ ବି ତାଙ୍କର କିଛି ସେବା ଦରକାର ନାହିଁ, ତାଙ୍କର କିଛି ଆବଶ୍ୟକତା ନାହିଁ। ଆପ୍ତ କାମ ଆତ୍ମା ରାମ, ସିଏ ଆପ୍ତ କାମ ଭଗବାନ, ପୂର୍ଣ୍ଣ ସିଏ, ପୂର୍ଣ୍ଣ ମଦ ପୂର୍ଣ୍ଣବିଧଂ ପୂର୍ଣ୍ଣାତ୍ ପୂର୍ଣ୍ଣ ମୁଦଚ୍ଛତେ ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣ ବ୍ୟବାବଶିଷ୍ୟତେ। ଏଭଳି ପୂର୍ଣ୍ଣ ବିଷୟରେ ବୈଜ୍ଞାନିକମାନଙ୍କର ଧାରଣା ଥିବ କି ନଥିବ ମୁଁ ଜାଣିନାହିଁ, କହିପାରିବି ନାହିଁ, କିନ୍ତୁ ସିଏ ଏଭଳି ପୂର୍ଣ୍ଣ ମାୟାବାଦୀମାନେ ଜାଣିପାରନ୍ତି ନାହିଁ। ସେମାନେ ଭାବନ୍ତି କ'ଣ, ଭଗବାନ ଯଦିଓ ସେ ପୂର୍ଣ୍ଣ ଥିଲେ, କିନ୍ତୁ ଯେତେବେଳେ ନିଷ୍ଠିକୁ ବିସ୍ତାର କରିଦେଲେ ସେ ଆଉ ଜିରୋ ହୋଇଗଲେ, ଆଉ ନାହାନ୍ତି। ଉଦାହରଣ ଦିଅନ୍ତି, କାଗଜ ଖଣ୍ଡେଇ ରହିଛି, ତାକୁ ଚିରିଦେଲେ ଚରିଗଲା ଶରୀର, ଆଉ କାଗଜ ରହିଲା, ହଁ ସେମାନେ ଏଇଭଳି ଭାବରେ ଉଦାହରଣ ଦିଅନ୍ତି। କିନ୍ତୁ ଭଗବାନ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣରୁ ପୂର୍ଣ୍ଣ ଆମେ ମଧ୍ୟ ପୂର୍ଣ୍ଣ, ଭଗବାନଙ୍କର ଅଂଶ ହିସାବରେ ଆମେ ମଧ୍ୟ ପୂର୍ଣ୍ଣ, ଆମେ ଯେତେ ପୂର୍ଣ୍ଣ ଆସିଲେ ମଧ୍ୟ, ପୂର୍ଣ୍ଣରୁ ପୂର୍ଣ୍ଣ ଆସିଲେ ମଧ୍ୟ ସେ ଅପୂର୍ଣ୍ଣ ହୁଅନ୍ତି ନାହିଁ, ସେ ହେଉଛନ୍ତି ପୂର୍ଣ୍ଣ, ସବୁବେଳେ ସେ ହେଉଛନ୍ତି ପୂର୍ଣ୍ଣ, ତାଙ୍କର କୌଣସି ଅପୂର୍ଣ୍ଣତା ନାହିଁ, କିଛି ଦରକାର ନାହିଁ ତାଙ୍କର, କିଛି ଦରକାର ନାହିଁ, କିଛି ଦରକାର ନାହିଁ। କିନ୍ତୁ ଆମେ ଯେଉଁ ତାଙ୍କୁ ସେବା କରୁଛେ, ଆମର ସେବା ସେ ଆବଶ୍ୟକତା କରନ୍ତି ନାହିଁ। ହଁ ଭଗବାନ ଯଦି ଆମେ ସେ ସେବା ନ କରିବା, ସେ କେମିତି ଖାଇବେ, ସେ କେମିତି ଉଠିବେ, କେମିତି ଦାନ୍ତ ଘଷିବେ, କେମିତି କହିବେ ଭଗବାନ ଜଗନ୍ନାଥ ଦାସ ଦାନ୍ତ ଘଷେଇ ଦିଆଯିବ, ଏସବୁ ରହିଛି, ଶୁଆଇ ଦିଆଯିବ ନିଜ ରାତିରେ ପହଡ଼, ଆମର ଭକ୍ତ ଥିଲେ ସବୁବେଳେ ପହଡ଼ ପକାଉଥିଲେ, ଗୀତ ବୋଲୁଥିଲେ, ଶୁଆଇ ଦେଉଥିଲେ, ସକାଳୁ ଉଠିବା ପାଇଁ ମଧ୍ୟ ରହିଛି ଗୀତ ଅଛି, ଉତ୍ତିଷ୍ଠ ତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠ ଗରୁଡ଼ ଧ୍ୱଜ ଉତ୍ତିଷ୍ଠ କମଳାକାନ୍ତ ତ୍ରୈଲୋକ୍ୟଂ ମଙ୍ଗଳଂ କୁରୁ ତିଷ୍ଠ ତିଷ୍ଠ ଗୌରାଙ୍ଗ ଜହି ନିଦ୍ର ମହାପ୍ରଭୁ ଶୁଭ ଦୃଷ୍ଟି ପ୍ରଦାନେନ
ତୈଳକ୍ୟଂ ମଙ୍ଗଳଂ କୁରୁ ଉତ୍ତିଷ୍ଠ ତିଷ୍ଠ ଜଗନ୍ନାଥ ତୈଳକ୍ୟଂ ସବୁ ଏଇଭଳି ଭାବରେ ଭଗବାନଙ୍କୁ ଉଠାଇ ଦିଆଯାଏ ସଙ୍ଗୀତ ମାଧ୍ୟମରେ ଗାନ କର ଭଗବାନ ରଖିଛନ୍ତି ପକ୍ଷୀ 20 ଲକ୍ଷ ପ୍ରକାର 10 ଲକ୍ଷ ପ୍ରକାର ପକ୍ଷୀ ରଖିଛନ୍ତି ସକାଳୁ ଉଠିଲେ ଚେଁ 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 କୁ କୁ କେତେ ରହିଛି କେତେ ପ୍ରକାର ସ୍ୱର ଭଗବାନ ସୃଷ୍ଟି କରି ଭଗବାନ କଳା ଇ ଭଗବାନଙ୍କର କଳା ଭଗବାନ ଉଠିବା ପାଇଁ ଦରକାର ଆଲାର୍ମ ଦରକାର ଆମର ଆଲାର୍ମ ଦରକାର ଉଠିପାରିବୁ ନାହିଁ ଭଗବାନଙ୍କର ବର୍ଣ୍ଣନା କରାଯାଏ ଦଶମ ସ୍କନ୍ଧ ନବମଧ୍ୟାୟରେ ନବେ ଅଧ୍ୟାୟରେ ଭଗବାନଙ୍କର 16108 ରାଣୀ ସକାଳୁ ଉଠି ରାତି ପର୍ଯ୍ୟନ୍ତ ସେବା କରୁଥିବେ ଏବଂ ରାତିରେ ଶୋଇପଡ଼ିଲେ ଯେ ସେବା ସରିଗଲା ତା ନୁହଁ ତାଙ୍କର ପାଖରେ ଶୟନ କରିବେ ଭଗବାନ ତାଙ୍କୁ ତାଙ୍କର ହସ୍ତରେ ତାଙ୍କୁ କ'ଣ ତାଙ୍କ ସ୍କନ୍ଧ ବା ତାଙ୍କର କ'ଣ ଗ୍ରୀବାରେ ତାଙ୍କର ହସ୍ତ ଧରିକି ଧାରଣ କରିକି ତାଙ୍କୁ ଶୟନ କରାନ୍ତି ଶୋଇଥାନ୍ତି ସେହି ସମୟରେ ବର୍ଣ୍ଣନା କରାଯାଇଛି ଗୋଟେ ଶ୍ଳୋକ ଅଛନ୍ତି ନବେ ନା କେଉଁ ଅଧ୍ୟାୟରେ ଯେତେବେଳେ ସକାଳ ହେଇଗଲେ କୁକୁଡ଼ା ବବେଇବ ସକାଳ ହେଇଗଲେ ଭଗବାନ ବ୍ୟବସାୟ କରିଛନ୍ତି କୁକୁ କୁ କୁ ତୁ ବୋଲିବ କୁକୁଡ଼ା ଯଦି ବୋଲିବ ସେତେବେଳେ ଦଶମ ସ୍କନ୍ଧ 70 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଦିନଚର୍ଯ୍ୟା ସକାଳୁ ଉଠି ରାତି ପର୍ଯ୍ୟନ୍ତ କିଭଳି ରହିଛି କଥା ନାରଦ ମୁନିଙ୍କର ଆଗ୍ରହ ଆସିଲା ଦେଖିବା ପାଇଁ ନାରଦ ମୁନି ସକାଳେ ଯାଇ ଦେଖିଲେ କ'ଣ ସବୁ ହେଉଛି 16108 ଘରକୁ ଯାଉଛନ୍ତି 16108 ଘରକୁ କେତେ ସମୟ ଲାଗିବ ଗୋଟାଏ ଘରେ ଘଣ୍ଟାଟେ ରହିଲେ ବା ଅଧଘଣ୍ଟାଟେ ରହିଲେ 15 ମିନିଟ୍ ରହିଲେ କେତେ ହେଲାଣି କେତେ ସମୟ ଲାଗିବ ହିସାବ କରନ୍ତୁ ଆମର ମ୍ୟାଥମେଟିସିଆନ୍ ତ ନାହାନ୍ତି ପଳେଇ ଯାଇଛନ୍ତି ସେ ହିସାବ କରି କହିଦେଇଥାନ୍ତେ 16108 161,080 ଏତିକି ମିନିଟ୍ ତାକୁ ଘଣ୍ଟାରେ କଲେ କେତେ ଦୀଘାରେ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ 70 ଅଧ୍ୟାୟ ପ୍ରଥମ ଶ୍ଳୋକରେ ଅଛନ୍ତି ଏ ଶ୍ଳୋକଟି ଅଥୋ ଶସ୍ୟୋପବୃତାୟାଂ କକୁଟାନ୍ କୁଜତୋ ସପନ୍ ଗୃହୀତ କଣ୍ଠ ପତିଭିର୍ ମାଧବ୍ୟୋ ବିର୍ହାତୁରା ଦେଖନ୍ତୁ ଭଗବାନଙ୍କର ଦିନଚର୍ଯ୍ୟା ଅଥ ଉଷାସ୍ୟୁ ଉଷା କାଳ ହେଇଗଲେ କୁକୁଡ଼ା ବବେଇବ ରାତି ହେଇଗଲେ ସବୁ ପକ୍ଷୀମାନେ ବନ୍ଦ ହେଇଯିବେ ଭଗବାନଙ୍କ ନିୟମ ରାତିରେ ଡିଷ୍ଟର୍ବ କରନା ସମସ୍ତେ ଶୋଇବେ ନା ତୁମେ ଗୀତ ବୋଲିବ ସମସ୍ତେ ଶୋଇବେ ତୁମେ ଚୁପ୍ ଚୁପ୍ ହେଇଯା ଭଗବାନ ବ୍ୟବସ୍ଥାରେ ସବୁ ପକ୍ଷୀ 10 ଲକ୍ଷ ପ୍ରକାର ପକ୍ଷୀ ଗୋଟିଏ ନୁହଁ ଦୁଇଟି ନୁହଁ ଆମ ରଘୁନନ୍ଦନ ଧାମରେ କେତେ ପକ୍ଷୀ ରହିଛି ସକାଳୁ ଉଠିଲେ ମାନେ ଆରମ୍ଭ ବ୍ୟବହାର ଆରମ୍ଭ କରିବେ ଭଗବାନଙ୍କ ଗୁଣଗାନ କରୁଛନ୍ତି ହରେ କୃଷ୍ଣ 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 ହରେ 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 ରାମ 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 ତାଙ୍କ ଭାଷାରେ ସେ ବୋଲୁଛନ୍ତି ସକାଳୁ ଉଷ ହେଇଗଲେ ଉପବୃତ୍ତାୟାମ ସବୁ ନିଦ ଭାଙ୍ଗିଯିବ ସେମାନଙ୍କର ତାଙ୍କୁ ଉଠିବା ପାଇଁ କେହି ଆଉ ଆଲାର୍ମ ଦରକାର ନାହିଁ ସେ ତାଙ୍କ ମନକୁ ଭଗବାନ ବ୍ୟବସ୍ଥା କରିଦେଇଛି ତାଙ୍କ ନିଦ ସେହି ସମୟରେ ଭାଙ୍ଗିଯିବ ବ୍ରହ୍ମ ମୁହୂର୍ତ୍ତରେ ଭାଙ୍ଗିଯିବ ତାଙ୍କ ନିଦ ଶୋଇପାରିବେ ନାହିଁ ପଶୁପକ୍ଷୀମାନେ କେତେ ଉନ୍ନତ କିନ୍ତୁ ଆମେ କେତେ ଉନ୍ନତ ହେଇକି ଜାଣିବା ବ୍ରହ୍ମ ମୁହୂର୍ତ୍ତ ହେଲେ ମଧ୍ୟ ଆମେ ନିଦ ଭାଙ୍ଗୁ ନାହିଁ ଭଗବାନ ବ୍ୟବସ୍ଥା କରିଛନ୍ତି ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ଉଠ ସକାଳୁ ଉଠ ଜି ଜାଗୋ ଗୋରା ଚାନ୍ଦ ବୋଲେ କତ ନିଦ୍ରା ଯାଓ ମାୟା ପିସାଚିର କୋଲେ ଜି ଜାଗୋ ଗୋରା ଚାନ୍ଦ ଭଗବାନ ଏଭଳି ବ୍ୟବସ୍ଥା କରି ପଶୁପକ୍ଷୀମାନେ ଉଠି ପଡ଼ୁଛନ୍ତି ଆମକୁ ଆଲାର୍ମ ରହିକରି ଘଣ୍ଟା ବାଜି ଯାହା ହେଲେ ମଧ୍ୟ ବିଭିନ୍ନ ଅନ୍ୟମାନେ ମନ୍ଦିରମାନଙ୍କରେ ସକାଳ ହେଇଗଲେ କ'ଣ ବାଜିବ ପ୍ରଭୁପାଦ ଗୀତ ବାଜିବ ଏଇଭଳି ଭାବରେ ଚାଲିଛି ତଥାପି ନିଦ ଭାଙ୍ଗୁ ନାହିଁ କ'ଣ କହିବା ତେଣୁ ସକାଳୁ ହେଇଗଲେ କୁକୁଡ଼ାମାନେ ବୋଲିବେ କୁଜ ତୋ ଅସପନ୍ କୋଲିବେ ଯେତେବେଳେ ବୋଲିବେ ଭଗବାନ ଉଠି ପଡ଼ିବେ ଆଉ ଶୋଇବେ ନାହିଁ ତାଙ୍କର ଯେଉଁ ଗୃହୀତ କଣ୍ଠ ପତି ବି ଭଗବାନ ତାଙ୍କର ପତି ତାଙ୍କ କଣ୍ଠ ଧାରଣ କରିକି ଭଗବାନ ଶୟନ କରିଛନ୍ତି ମାଧବ୍ୟୋ ମାଧବ ସିଏ ମାଆଙ୍କର ଧବ ମାଆଙ୍କର ସ୍ୱାମୀ ମାଧବ ମାଧବ ବିରହାତୁରା ବିରହ ହେଇଯିବ ସକାଳ ହେଇଗଲେ ଅସପନ୍ କୁକୁଡ଼ାକୁ ସାପ ଦେବେ ଯେ ତୁ ତୋର ବେକକୁ କିଏ ବୋଡ଼ି ଦେବୁ ତୋମେ କହୁ କିଏ ମୋଡ଼ି ଦେବୁ, ତୁ ବଞ୍ଚୁ ନା ମରି ଯା ତୁ ଆସପନ୍ ତାକୁ ମିଶାଭାବ ଦେବେ। ବିରହାତୁରା ଭଗବାନ ବିରହରେ ଆତୁର ହେଇଯିବ ସେମାନେ, ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଦ ସତୁରି ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ତେଣୁ ସକାଳୁ ଉଠିଲେ ଭଗବାନ ଚାଲିଲେ ତାଙ୍କର ଦିନଚର୍ଯ୍ୟା ଆରମ୍ଭ କରିବେ, ଭଗବାନ ପୂଜା କରିବେ, ସବୁ କରିବେ, ନିଜେ ନିଜକୁ ଧ୍ୟାନ କରିବେ। ଭଗବାନ କାହାର ଭଗବାନଙ୍କର କିଏ ଆରାଧ୍ୟ ଅଛନ୍ତି ସେ ତାକୁ ଆରାଧନା କରିବେ, ନିଜେ ନିଜକୁ ଆରାଧନା କରିବେ। ଏଇଭଳି ଭାବରେ ଆଦର୍ଶ ଦେଖାଉଛନ୍ତି, ଆଦର୍ଶ ଗୃହସ୍ଥ ସବୁ ଆଦର୍ଶ ସ୍ଥାପନ ମହା ଆଦର୍ଶ ମହା ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ର, ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣଚନ୍ଦ୍ର, ପ୍ରେମ ପୁରୁଷୋତ୍ତମ ଭଗବାନ ଚୈତନ୍ୟ ମହାପ୍ରଭୁ, ତେଣୁ ଜଗନ୍ନାଥ ଦାରୁବ୍ରହ୍ମ ଜଗନ୍ନାଥ, ସିଏ ଏ ତିନି ଜଣଙ୍କ ସମୃଦ୍ଧ ସମୁଦ୍ର ମିଶ୍ରିତ ମିଶ୍ର ହେଉଛନ୍ତି କିଏ ନା ଜଗନ୍ନାଥ। ଜୟ ଜୟ ଜଗନ୍ନାଥ ସଚିରାନନ୍ଦ ତ୍ରିଭୁବନ କରଜାର ଚରଣ ବନ୍ଦନ। ଜୟ ଜୟ ଜଗନ୍ନାଥ ସଚିରାନନ୍ଦ ନୀଳାଚଳେ ଶଙ୍ଖ ଚକ୍ର ଗଦା ପଦ୍ମଧର ନଦିଆ ନଗରେ ଦଣ୍ଡ କମଣ୍ଡଳୁକାର। ଜୟ ଜୟ ଜଗନ୍ନାଥ ସଚିରାନନ୍ଦ କେହ ବୋଲେ ପୁରବେତେ ରାବଣ ବଧିଲ ଗୋଲକେ ରବୈବ ଲୀଳା ପ୍ରକାଶ କରିଲ। ଜୟ ଜଗନ୍ନାଥ ସଚିରାନନ୍ଦ ଲୀଳାଚଳେ ଶଙ୍ଖଚକ୍ର ଗଦାପଦ୍ମ ଧରି ଜଗନ୍ନାଥ ରହିଛନ୍ତି। ଆଜି ତାଙ୍କର ସ୍ନାନ ପୂର୍ଣ୍ଣମୀ, ନଦିଆ ନଗରରେ ପୁଣି ଦଣ୍ଡକ ମଣ୍ଡଳୁ ଧାରଣ କରିଛନ୍ତି ସେହି ଜଗନ୍ନାଥ, ସେହି ଗୌର, ସେହି କୃଷ୍ଣ, ସେହି ଜଗନ୍ନାଥ, ସେହି ରାମଚନ୍ଦ୍ର। ତେଣୁ ଏହିଭଳି ଭାବରେ ସେ ଭଗବାନଙ୍କର ଅନେକ ଲୀଳା ରହିଛି, ଅନିଚ୍ଛତ ବି ତାଙ୍କର କୌଣସି ଆବଶ୍ୟକତା ନାହିଁ। ତାଙ୍କର ସ୍ନାନର ଆବଶ୍ୟକତା ଅଛି ନା କ'ଣ? ସ୍ନାନ ନକଲେ ତାଙ୍କର ଶରୀର ଅଶୁଚି ହୋଇଯିବ, ତାଙ୍କ ଶରୀର ଦୁର୍ଗନ୍ଧ ବାହାରିବ, ଏସବୁ ଜିନିଷ ରହିଛି। ଭଗବାନଙ୍କର କିଛି ଦରକାର ନାହିଁ, କିନ୍ତୁ ଇନ୍ଦ୍ରଦେବ ଆସି ସ୍ନାନ କରୁଛନ୍ତି, ସୁନା କୂଅ ରହିଛି, ସୁନା କୂଅରୁ ଜଳ ଆସିବ, ଭଗବାନ ଜଗନ୍ନାଥଙ୍କର ସ୍ନାନ କରାଯିବ, ସୁନା କୂଅ ଯାହାର ସବୁ ରହିଛି, କିମ୍ବଦନ୍ତୀ ସବୁ ରହିଛି, କଥା ବହୁତ କଥା ରହିଛି, ଜଗନ୍ନାଥଙ୍କ କଥା ଆମେ ବେଶୀ ଜାଣିନା। ତେଣୁ ଅନି ଭଗବାନଙ୍କର କୌଣସି ଇଚ୍ଛା ନାହିଁ, ଏଇଟା ମୋର ଟିକେ ଦରକାର ନହେଲେ ଅସୁବିଧା। ଆମର ଦେଖନ୍ତୁ ସବୁ ପ୍ରକାର ଦରକାର ରହୁଛି, କିନ୍ତୁ ଆମେ ଦରକାର ହେଲେ ମଧ୍ୟ ଆମେ ଟିକେ କହିବା ଟିକେ ମୋତେ କିଏ ସାହାଯ୍ୟ କର, ନାହିଁ ତୋତେ କିଏ ସାହାଯ୍ୟ କରିବ। ଆଦିକୃଷ୍ଣ ଯଦି କହିବା ଆଦିକୃଷ୍ଣ ପ୍ରଭୁ ଟିକେ ଗୋଟେ ଏଇଟା ଟିକେ କରିଦେବ, ନାହିଁ ମୋର ସମୟ ଅଛି କରିବି, ଭଗବାନ ସେବା କରିବି ମୋତେ ଅଣ୍ଟୁନି, ଭଗବାନ ଦରକାର ନାହିଁ କିନ୍ତୁ ଭଗବାନ ସେବା କରିବି। ଆମର ଟିକେ ଦରକାର ଟିକେ ସେବା କରି, ନାହିଁ ତୁମର କ'ଣ ସେବା ଭଗବାନ ଅନିଚ୍ଛ ତାଙ୍କର କ'ଣ ଦରକାର ଯେ ସେ ଇଚ୍ଛା କରିବେ। ଭଗବାନ ପୂର୍ଣ୍ଣ, ସିଏ ତାଙ୍କର କିଛି ଆବଶ୍ୟକତା ନାହିଁ, ଅନିଚ୍ଛତ୍ୱ ବି ଯଶ୍ୟ ଯାହାଙ୍କର କିଛି ଦରକାର ନାହିଁ, କିନ୍ତୁ ତଥାପି ଶ୍ରୀ ଲକ୍ଷ୍ମୀଦେବୀ ଲକ୍ଷ୍ମୀଦେବୀ ଅଙ୍ଗାତ୍ ନ ଚବତେ କ୍ୱଚିତ୍, ସେ କେବେ ହେଲେ ଭଗବାନଙ୍କର ଅଙ୍ଗରୁ ଯାଆନ୍ତି ନାହିଁ, ବାହାରିକି ଦୂରକୁ ଯାଆନ୍ତି ନାହିଁ। ଭଗବାନ ନ ଚାହିଁଲେ ମଧ୍ୟ ଯଦି ଲକ୍ଷ୍ମୀଦେବୀ କହିବେ, ଆମର କହୁଛି ଲକ୍ଷ୍ମୀ ପୁରାଣ କଥା, ଆମେ ସେଦିନ କହିଲେ ଆଉ ବେଶୀ କହିବା ନାହିଁ, କେତେ ଆଉ କହିବା ସେ ବିଷୟରେ। ଯଦି ଭଗବାନ କହିବେ ତୁ ବାହାରି ଯା, ତୁ ବାହାରି ଯା, ଆମର ଦରକାର ନାହିଁ। ଏଠି ଦେଖନ୍ତୁ ଗୋପୀମାନେ କହୁଛନ୍ତି ଲକ୍ଷ୍ମୀଦେବୀଙ୍କର କ'ଣ, ଲକ୍ଷ୍ମୀଦେବୀ ଜାଣିଠାରୁ ଆସୁଛନ୍ତି ସେଇ ଗୋପୀମାନେ, ରାଧାରାଣୀ, ରାଧାରାଣୀଙ୍କର ବିସ୍ତାର ହେଉଛନ୍ତି ଲକ୍ଷ୍ମୀ। ଲକ୍ଷ୍ମୀଦେବୀଙ୍କୁ ଯଦି ଭଗବାନ କହିବେ ନାଇଁ ମୋର ଦରକାର ନାହିଁ, ତୁମେ ଗଲା ଏଠୁ ଶୀଘ୍ର, ଅସୁବିଧା ହେଉଛି, ତୁମେ ପଳେଇ ଯାଅ। ଅନିଚ୍ଛତ ବି ଇଚ୍ଛା ନଥିଲେ ମଧ୍ୟ, ସେ ଯଦି ନ ଚାହିଁଲେ ମଧ୍ୟ, ନ କହିଲେ ମଧ୍ୟ ସେ ରହିବେ ସେଠି, ପ୍ରଭୁଙ୍କର ସେବା କରିବେ। ଅଙ୍ଗାତ୍ ନ ଚବତେ କ୍ୱଚିତ୍, ଟିକେ ହେଲେ ମଧ୍ୟ ଯିବେ ନାହିଁ, କ୍ୱଚିତ୍। ଭଗବାନଙ୍କ ସେବାରେ ଏତେ ଆନନ୍ଦ ରହିଛି, ଆନନ୍ଦାମ ବୁଦ୍ଧିବର୍ଦ୍ଧନମ୍, ସେବାରେ ଏତେ ଆନନ୍ଦ ରହିଛି। ଭଗବାନ ହେଉଛନ୍ତି ଆନନ୍ଦ ଘନ, ସଚିଦାନନ୍ଦ ଘନ, ସିଏ
ସତ୍ ଚିତ୍ ଏବଂ ଆନନ୍ଦର ଘନ ସିଏ ଆନନ୍ଦ ତାଙ୍କର ବଢ଼ି ବଢ଼ିକା ଯିବ, ଆନନ୍ଦାମ ବୁଦ୍ଧି ବର୍ଦ୍ଧନମ୍, ତାଙ୍କୁ ସେବାରେ ମଧ୍ୟ ସେଇଭଳି ଭାବରେ ଆନନ୍ଦ ବଢ଼ି ବଢ଼ିକା ଯିବ, ତାଙ୍କର କଥାରେ ମଧ୍ୟ ସେଇଭଳି ଭାବରେ ଆନନ୍ଦ ବଢ଼ି ବଢ଼ିକା ଯିବ, ତାଙ୍କର ସବୁକିଛିରେ ଆନନ୍ଦ ବଢ଼ି ବଢ଼ିକା ଯିବ, ଏଭଳି ସିଏ ଭଗବାନ। ତାଙ୍କର କିଛି ଦରକାର ନାହିଁ, କିନ୍ତୁ ଭଗବାନଙ୍କର ବକ୍ଷ ଦେଶରେ ରହିଛନ୍ତି ଲକ୍ଷ୍ମୀଦେବୀ, ବକ୍ଷ ଦେଶରେ ଭଗବାନ ତାଙ୍କୁ ସ୍ଥାନ ଦେଇଛନ୍ତି। ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଅଷ୍ଟମ ଅଧ୍ୟାୟରେ ଭଗବାନଙ୍କର ବକ୍ଷ ଦେଶରେ ସେ ରହିଛନ୍ତି। ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦୁ ସେ ମହାରାଜ କହୁଥିଲେ କଥାଟି, ଲକ୍ଷ୍ମୀଦେବୀ ଏ ପର୍ଯ୍ୟନ୍ତ ମଧ୍ୟ କ'ଣ ସିଏ କରୁଛନ୍ତି, ତପସ୍ୟା କରୁଛନ୍ତି, ବିଲ୍ଲବନରେ ତପସ୍ୟା କରୁଛନ୍ତି। ଏଇଟା ନାଗପତ୍ନୀମାନେ କହିଲେ, ଭଗବାନ ଯେତେବେଳେ ତାଙ୍କର ସ୍ୱାମୀ କାଳିଆଙ୍କର ମଥାରେ ନୃତ୍ୟ କରୁଥିଲେ, ଏଭଳି ନୃତ୍ୟ କରୁଥିଲେ କାଳିଆ ଆଉ ଗୋଟିଏ ମୁହୂର୍ତ୍ତ ଗୋଟିଏ ପାଦ ବାଡ଼ିଥିଲେ ମୃତ୍ୟୁବରଣ କରିଥାନ୍ତେ, ଆଉ ବଞ୍ଚିନଥାନ୍ତେ। ସେ ଅନ୍ତିମ ପାଦ ପ୍ରହାର ପୂର୍ବରୁ ସେମାନେ ପ୍ରାର୍ଥନା କଲେ, ପ୍ରଭୁ ଟିକେ ବନ୍ଦ କରନ୍ତୁ ଟିକେ, କହିଲେ ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ସେକୋଟି ଅଛନ୍ତି, କହୁଛନ୍ତି କଶ୍ୟାନୁଭାବସ୍ୟ ନ ଦେବ ବିଦ୍ମହେ ତବାଙ୍ଘ୍ରି ରେଣୁ ଚରଣ ସ୍ପର୍ଶାଧିକାର ଯଦ୍ବାଞ୍ଛୟା ଶ୍ରୀ ଲଳନାଚରତ୍ତପୋ ବିହାୟ କାମାନ ସୁଚିରଙ୍ଘ୍ରିତପତା। ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ସେକୋଟି ଅଛନ୍ତି, କହୁଛି ପ୍ରଭୁ ଟିକେ ବନ୍ଦ କରନ୍ତୁ, ପ୍ରଭୁ ବନ୍ଦ କରନ୍ତୁ, ଆଉ ଆମ ସ୍ୱାମୀ ବଞ୍ଚିବେ ନାହିଁ, ଆଉ ଯଦି ଗୋଟିଏ ମୃତ ବଜେଇବେ ଗୋଟିଏ ପାଦ ପକେଇବେ ସେ ମରିଯିବ, ମୃତ୍ୟୁବରଣ ନାକରୁ ସବୁ ରକ୍ତ ବାହାରୁଛି, ଆଉ ଗୋଟିଏ ପ୍ରହାର ହୋଇଥିଲେ ଚାଲିଯାଇଥାନ୍ତେ, ଆଉ ରଥାନ୍ତେ ସିଏ। ତେଣୁ ଆସି ପହଞ୍ଚି ଗଲେ କାଳିଆ ପତ୍ନୀମାନେ ସ୍ତୁତି କରିଛନ୍ତି, ବହୁତ ସୁନ୍ଦର ସ୍ତୁତି, ଜୟ ନା ଜୟ ଦ୍ୱିଜ ପତ୍ନୀ ଜୟ ନାଗ କନ୍ୟା ଗଣ ଭକ୍ତି ତେଜାହାର ପାଇଲ ଗୋବିନ୍ଦ ଚରଣ। ଦେଖ ନାଗକନ୍ୟା, ନାଗମାନେ ବହୁତ ନୀଚ ସ୍ତରର, କିନ୍ତୁ ତଥାପି ସେମାନେ ଭଗବାନଙ୍କ ଭକ୍ତ। ଭଗବାନ ଭକ୍ତ କେମିତି ହେଲେ ସେଇଟା ଜଣା ନାହିଁ ବୋଲି ମୁଁ ଗୋଟେ ପଢ଼ୁଥିଲି, ଗୋଟେ କହୁଥିଲି କେମିତି ସେ ଭଗବାନ ଭକ୍ତ ହେଲେ ଜଣାପଡ଼ୁନାହିଁ, କାରଣ ତାଙ୍କ ସ୍ୱାମୀ ତ ଭଗବାନଙ୍କ ଅଭକ୍ତ, ସିଏ କେମିତି ହେଲେ, କାହା ସଙ୍ଗ କଲେ କ'ଣ କଲେ, ଆମର ଏକାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, କିଏ ସବୁ ଭକ୍ତ କେମିତି ହେଇଛନ୍ତି, ଏହି ସତ୍ସଙ୍ଗ ମାଧ୍ୟମରେ କେମିତି ସବୁ ଭକ୍ତ ହେଇଛନ୍ତି। କିନ୍ତୁ ନାଗପତ୍ନୀ ମାନେ କେମିତି ଭକ୍ତ ହେଲେ ସେମିତି କିଛି କେଉଁଠି ଥାଇପାରେ ମୁଁ ଅବଶ୍ୟ ଜାଣିନି, ଯାହା ବି ହଉ ଭଗବାନ ଭକ୍ତ ସେମାନେ। ଭଗବାନ ଏତେ ସୁନ୍ଦର ସ୍ତୁତି କରିଛନ୍ତି, ଏକାଦଶ ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ତାଙ୍କର ସବୁ ସ୍ତୁତି ବର୍ଣ୍ଣନା କରାଯାଇଛି। ନ୍ୟାୟ ହି ଦଣ୍ଡ, ପ୍ରଭୁ ପ୍ରଥମେ କହିଲେ, ସିଏ ପ୍ରଣାମ କରି କହିଲେ ପ୍ରଭୁ ଆପଣ ଯେଉଁ ଦଣ୍ଡ ପ୍ରଦାନ କରୁଛନ୍ତି ଠିକ୍ ହେଇଛି, ନ୍ୟାୟ ହେଇଛି, ଅନ୍ୟାୟ କରିନାହାନ୍ତି, ପ୍ରଭୁ ନ୍ୟାୟ କରିଛନ୍ତି, ତାଙ୍କୁ ତାଙ୍କ ଦଣ୍ଡକୁ ପ୍ରଥମେ କ'ଣ ତାକୁ କ'ଣ ଅନୁମୋଦନ କରୁଛନ୍ତି। ନ୍ୟାୟ ହି ଦଣ୍ଡ କହିଲେ ଭଗବାନ ବନ୍ଦ ହେଇଗଲେ, କ'ଣ ନ୍ୟାୟ ଦଣ୍ଡ, କାରଣ ଆଉ ଗୋଟିଏ ପାଦ ପକେଇଥିଲେ ସେ ଆଉ ବଞ୍ଚିନଥାନ୍ତା, ମୃତ୍ୟୁବରଣ କରିଥାନ୍ତା। ତେଣୁ ଏଇଭଳି ଭାବେ ତାଙ୍କୁ ସ୍ତୁତି କରି 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 କହିଲେ, ପ୍ରଭୁ ଆପଣ ଆମର ସ୍ୱାମୀକୁ ଯେଉଁ କୃପା କଲେ କେମିତି କୃପା କଲେ ଆମେ ଜାଣିପାରୁନାହୁଁ, ପ୍ରଭୁ ନା କ'ଣ ସବୁ ମାଗିଲେ, ଏଇଟା କ'ଣ ଦରକାର ତୁମର କୁହ କ'ଣ ଦେବି, ନା ପ୍ରଭୁ କିଛି ଦରକାର ନାହିଁ, ଏଇଟା ଦରକାର ନାହିଁ, କ'ଣ କ'ଣ ଏ ଭୌତିକ ଜଗତରେ ସାର୍ବଭୌମତ୍ୱ ନା ନା, ଆଉ ଉଚ୍ଚ ଉନ୍ନତ ଜଗତରେ ପାରମେଷ୍ଟି ନା ନା, ଆଉ ନିଜ ତଳ ରସାଧିପତ୍ୟ ନା କିଛି ଦରକାର ନାହିଁ, ଯୋଗ ସିଦ୍ଧି ନା କିଛି ଦରକାର ନାହିଁ, ଆପଣଙ୍କ ପାଦପଦ୍ମ ମୋର ପାଦପଦ୍ମର କ'ଣ ଏତେ ମହାତ୍ମା ରହିଛି, ନା ପ୍ରଭୁ କଶ୍ୟାନୁଭାବସ୍ୟ ନ ଦେବ ବିଦ୍ମହେ, ଆପଣଙ୍କ ସେ ଚରଣ ରେଣୁ ରହିଛି କେତେ ତା'ର ମହାତ୍ମା ରହିଛି ଆମେ ଜାଣିପାରୁନାହୁଁ, ଆପଣଙ୍କ କିଭଳି କୃପା କଲେ ସେ ପାଦରେଣୁକୁ ସ୍ଥାପନ କଲେ ଆମ ସ୍ୱାମୀଙ୍କର ମଥା ଉପରେ, କଶ୍ୟାନ ଭଗବାନ ଆପଣ କିଭଳି ଆପଣଙ୍କର କୃପା ଆମେ ଜାଣିପାରୁନାହୁଁ, କଶ୍ୟାନ ଭାବସ ନ ଦେବ ବିଦ୍ମେ ତବାଙ୍ଗ୍ରି ରେଣୁ ସ୍ପର୍ଶାଧିକାର, ଆପଣଙ୍କର ଏ ଅଙ୍ଗ୍ରି ରେଣୁ ପାଦ ପଦ୍ମକୁ ସଭା ସ୍ପର୍ଶ କରିବା ପାଇଁ ଅଧିକାର ପାଇପାରୁନାହାନ୍ତି, ଯଦ୍ ବାଞ୍ଛୟା ଶ୍ରୀ ଲଳନା, ଶ୍ରୀ ଲକ୍ଷ୍ମୀ ଦେବୀ ଲଳନା ଭଗବାନଙ୍କର ଅତ୍ୟନ୍ତ ପ୍ରିୟା ସିଏ, କିନ୍ତୁ ଚରତ୍ ତପୋ ତ ବିଲ୍ଲବନରେ ଏ ପର୍ଯ୍ୟନ୍ତ ମଧ୍ୟ ତପସ୍ୟା କରୁଛନ୍ତି, ବିହାୟ କାମାନ ତାଙ୍କର ବହୁତ ଐଶ୍ୱର୍ଯ୍ୟ ଅଛି କିନ୍ତୁ ସେ ତ୍ୟାଗ କରିଦେଉଛନ୍ତି, ବିହାୟ କାମ ସୁଚିରଙ୍ଗ ଧୃତ ବ୍ରତା ବହୁତ କାଳ ଧରି ତପସ୍ୟା କରୁଛନ୍ତି ଏ ପର୍ଯ୍ୟନ୍ତ ପାଇପାରିଲେ ନାହିଁ, ସେହି ପାଦପଦ୍ମକୁ ଆପଣ ଆମର ସ୍ୱାମୀଙ୍କର ମଥାରେ ସ୍ଥାପନ କଲେ ନୃତ୍ୟ କଲେ ବହୁତ ଭଲ କଲେ କିନ୍ତୁ ଆଉ କରନ୍ତୁ ନାହିଁ, ଆଉ ଯଦି କରିବେ ଆମ ସ୍ୱାମୀ ମୃତ୍ୟୁବରଣ କରିବେ। ତେଣୁ ସି ଲକ୍ଷ୍ମୀଦେବୀଙ୍କର ଗୋଟେ ନାମ ହେଉଛି ଚଞ୍ଚଳା। ଆମ ମନ ଯେଭଳି ଚଞ୍ଚଳ, ଲକ୍ଷ୍ମୀଦେବୀଙ୍କୁ କୁହାଯାଏ ଚଞ୍ଚଳା। ଆମର ଗୋଟେ କଥା ଅଛି ଓଡ଼ିଆରେ, ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର। ଆଜି ଜଣେ ରାଜା ହେଇଛି କିନ୍ତୁ କାଲି ସେ ଭିକାରୀ ହେଇଯିବ, ବା କାଲି କାଲି ଆଜି ଯିଏ ଫକୀର ଅଛି କାଲି ସେ ରାଜା ହେଇଯିବ। ଆମର ଯେଉଁ ରହିଛି କପିଳା, କପିଳା କାଶିଆ କପିଳା ରାଜା ହେଇଗଲେ, ରାଜା ମନ୍ତ୍ରୀ ହେଇଗଲେ, ଏସବୁ କଥା ରହିଛି। ଏ ଲକ୍ଷ୍ମୀଦେବୀଙ୍କ କୃପା, ଯାହା ଅଛି ତ କୃପା, ଲକ୍ଷ୍ମୀଦେବୀ କେତେ କୃପା କରିଦିଅନ୍ତି କାହାକୁ। ତେଣୁ ଲକ୍ଷ୍ମୀଦେବୀଙ୍କୁ ସମସ୍ତେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଲକ୍ଷ୍ମୀଦେବୀ ମା ଆମକୁ ଟିକେ କୃପା କରନ୍ତୁ। ଜଗନ୍ନାଥ ମନ୍ଦିର ଜଗନ୍ନାଥ ଦର୍ଶନ ହେଇଯିବ, ସିନା ଲକ୍ଷ୍ମୀଙ୍କ ଦର୍ଶନ ହେଇପାରିବ ନାହିଁ, ସବୁ ଘେରିକି ରହିଥିବେ, ଚାରିପଟେ ଘେରିକି ରହିଥିବେ। ଲକ୍ଷ୍ମୀଙ୍କର କୃପା, ଲକ୍ଷ୍ମୀଙ୍କୁ ଦିଅ ପଇସା, ଦିଅ ମା, ଦିଅ ମା, ଧନ ଦିଅ, ଧନ ଦିଅ, ଲକ୍ଷ୍ମୀ ଦିଅ। ଭାଗବତ ପ୍ରଥମ ସ୍କନ୍ଧ 18 ଅଧ୍ୟାୟରେ ଗୋଟେ ଶ୍ଳୋକଟି ଅଛନ୍ତି, ଲକ୍ଷ୍ମୀଦେବୀ ଦେଖନ୍ତୁ ତାଙ୍କୁ କେତେ ତାଙ୍କୁ ସମସ୍ତେ ପ୍ରାର୍ଥନା କରୁଛନ୍ତି, କିନ୍ତୁ ଲକ୍ଷ୍ମୀଦେବୀ କାହାକୁ ଲକ୍ଷ୍ୟ କରୁନାହାନ୍ତି, ଚାହୁଁନାହାନ୍ତି। ଏ ଶ୍ଳୋକଟି ଅଛନ୍ତି, ଏତାବତାଳଂ ଅନୁସୂଚିତେନ ଗୁଣୈର ସାମ୍ୟାନତି ସାୟନସ୍ୟ ହିତ୍ୱେତରାନ୍ ପ୍ରାର୍ଥୟତୋ ବିଭୂତି ଯସ୍ୟାଙ୍ଗ୍ରି ରେଣୁ ଯୁସତେନ ଭିପ୍ସୋ। ଭଗବାନ ଏଭଳି ତାଙ୍କ ବିଷୟରେ କ'ଣ କହିବା, ଗୁଣୈର ସାମ୍ୟାନତି ସାୟନସ୍ୟ, ଭଗବାନ ଜଗନ୍ନାଥଙ୍କର ତାଙ୍କର ଗୁଣ ଯଦି ବର୍ଣ୍ଣନା କରାଯିବ କେହି ସହିତ ସମାନ ହେଇପାରିବେ ନାହିଁ, ଆଉ ତାଙ୍କଠୁ ଅଧିକ କଥା କ'ଣ କହିବା। ନଚିସାୟନସ୍ୟ ହିତ୍ୟେଚରାନ୍ ପ୍ରାର୍ଥୟତି, ଭଗବାନଙ୍କର ବିଭୂତି ହେଉଛନ୍ତି ଲକ୍ଷ୍ମୀଦେବୀ, ସରସ୍ୱତୀ ମଧ୍ୟ ଗୋଟେ ବିଭୂତି, ଅନେକ ବିଭୂତି ରହିଛନ୍ତି ଭଗବାନଙ୍କର, ଲକ୍ଷ୍ମୀଦେବୀ ଭଗବାନଙ୍କର ଗୋଟେ ବିଭୂତି, ତାଙ୍କର ଧନଶକ୍ତିର ସିଏ ହେଉଛନ୍ତି ବିଭୂତି, ଐଶ୍ୱର୍ଯ୍ୟ ଧନ। ଏ କ'ଣ ହିତ୍ୟେ, ଯେଉଁ ଇତରମାନେ ସବୁ ରହିଛନ୍ତି ବ୍ରହ୍ମା, ଇତରମାନେ ଖାଲି ସାଧାରଣ ବ୍ୟକ୍ତି ନୁହନ୍ତି, ବ୍ରହ୍ମା ଶିବ ଏମାନଙ୍କ କଥା କୁହାଯାଉଛି, ଏମାନେ ତାଙ୍କୁ ପ୍ରାର୍ଥନା କରୁଛନ୍ତି ଲକ୍ଷ୍ମୀଦେବୀଙ୍କ କୃପା ପ୍ରାପ୍ତ ହେବା ପାଇଁ, କିନ୍ତୁ ଲକ୍ଷ୍ମୀଦେବୀ ଚାହୁଁନାହାନ୍ତି ସେଠିକି। ହିତୁଆ ତାଙ୍କୁ ତ୍ୟାଗ କରିଦେଇକି ଇତରାନ୍ ପ୍ରାର୍ଥୟତ୍ଵ ବିଭୂତି ସେମାନେ ପ୍ରାର୍ଥନା କରୁଛନ୍ତି, କିନ୍ତୁ ଲକ୍ଷ୍ମୀଦେବୀ କ'ଣ, ଯଶ୍ୟାଙ୍ଗରେ ରେଣୁ ଯୁସତେ ଅନଭିପ୍ସୋ, ଭଗବାନଙ୍କ ଅଭିପ୍ସା, ଭଗବାନଙ୍କ ଇଚ୍ଛା ନଥିଲେ ମଧ୍ୟ, ଭଗବାନଙ୍କ ଅଭିଳାଷ ନଥିଲେ ମଧ୍ୟ, ଭଗବାନ ଲକ୍ଷ୍ମୀଦେବୀ ଆସି ତାଙ୍କର ପାଦପଦ୍ମ ସେବା କରୁଛନ୍ତି। ଲକ୍ଷ୍ମୀଦେବୀ ହେଉଛନ୍ତି ପାଦ ସେବାର ହେଉଛନ୍ତି ଆଚାର୍ଯ୍ୟା, ଯେଉଁଠି ଭକ୍ତିର 9 ଅଙ୍ଗ ରହିଛି, ଶ୍ରବଣ କୀର୍ତ୍ତନ ଅର୍ଚ୍ଚନ, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣମ ପାଦ ସେବନମ ଅର୍ଚ୍ଚନ ବନ୍ଦନମ ଦାସ୍ୟ ସଖ୍ୟ ଆତ୍ମନିବେଦନ, ଏ ଗୋଟିଏ ଗୋଟିଏ ଅଙ୍ଗରେ ଗୋଟିଏ ଗୋଟିଏ ଆଚାର୍ଯ୍ୟ ରହିଛନ୍ତି। ଲକ୍ଷ୍ମୀଦେବୀ ହେଉଛନ୍ତି ପାଦ ସେବା, ପାଦ ସେବାରେ ସେ ହେଉଛନ୍ତି ଆଚାର୍ଯ୍ୟା। ଲକ୍ଷ୍ମୀଦେବୀଙ୍କଠାରୁ ଗୋଟେ ଆସୁଛି ପରମ୍ପରା ଆସୁଛି, 4 ସମ୍ପ୍ରଦାୟ ଅଛି, 4 ପରମ୍ପରା ରହିଛି, ଗୋଟେ ହେଉଛି ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କ୍ଷିତି ପାବନ, ଏଇ ବୈଷ୍ଣବ କଳିଯୁଗରେ ଏମାନେ ସବୁ ଅନୁମୋଦିତ ସମ୍ପ୍ରଦାୟ। ଶିବଜୀ କହୁଛନ୍ତି ପଦ୍ମପୁରାଣରେ ତାଙ୍କ ପତ୍ନୀଙ୍କୁ, ଅଥ ଶ୍ରୀ ଅଥ କଳୌ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ, ଭବିଷ୍ୟତ କାଳରେ କୁହାଯାଇଛି, ଆଉ ପୂର୍ବରୁ କୁହାଯାଇଥିଲା କଳିକାଳ ପରେ ଆସିବ, ଭବିଷ୍ୟତରେ ଆସିବ, ସେ କଳିଯୁଗରେ ଏଇ 4 କ'ଣ ଅନୁମୋଦିତ ସମ୍ପ୍ରଦାୟ ରହିବେ, ଅଥ କଳୌ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ, କିଏ କିଏ ନା ଶ୍ରୀ ଲକ୍ଷ୍ମୀଦେବୀ, ଭଗବାନଙ୍କ ତତ୍ତ୍ୱକୁ ଜାଣନ୍ତି, ସେ ବ୍ରହ୍ମା ଜାଣନ୍ତି, ରୁଦ୍ର ଶିବଜୀ ଜାଣନ୍ତି ଏବଂ ବ୍ରହ୍ମା ଜାଣନ୍ତି। ତେଣୁ ଏଇଭଳି ଭାବରେ ଏମାନେ ବୈଷ୍ଣବ କ୍ଷିତି ପାବନ, ପୃଥିବୀକୁ ପବିତ୍ର କରିଦେବେ। ତେଣୁ ପରମ୍ପରା ବିହୀନା ଯେ ମନ୍ତ୍ରା ତେ ନିଷ୍ଫଳା ମତା, ଏକଥା କହିଲେ ସେ ଶ୍ଳୋକରେ କୁହାଯାଇଛି। ଯେଉଁମାନଙ୍କ ବହୁତ ଜ୍ଞାନ ଥାଇପାରେ, ବହୁତ ଶାସ୍ତ୍ର ଜ୍ଞାନ ସବୁ ଥାଇପାରେ, କିନ୍ତୁ ପରମ୍ପରାରେ ସେ ପ୍ରାପ୍ତ ହେଇନାହାନ୍ତି, ସେ ମନକୁ ମନ ପ୍ରାପ୍ତ ହେଇଛନ୍ତି, ତାହେଲେ ତା'ର ବିଫଳ, ତା'ର କିଛି ମୂଲ୍ୟ ନାହିଁ, ତା'ର ଫଳ କିଛି ମିଳିବ ନାହିଁ, ବିଫଳାମତା। ତେଣୁ ଇଏ ଯେଉଁ ରହିଛନ୍ତି ଲକ୍ଷ୍ମୀଦେବୀ ଚଞ୍ଚଳା କୁହାଯାଏ, ଆଜି ଜଣଙ୍କର କୃପା କରିଛନ୍ତି ପୁଣି ଚାଲିଯିବେ, ରହିବେ ନାହିଁ ସେଠି, କିନ୍ତୁ ଭଗବାନଙ୍କ ସେବାରେ ସେ କ'ଣ ଅଚଞ୍ଚଳା ହେଇଯାଆନ୍ତି, ତାଙ୍କର ଚଞ୍ଚଳତା ନଷ୍ଟ ହେଇଯାଏ। ଭଗବାନଙ୍କ ସେବାରେ ଏତେ ଆନନ୍ଦ ମିଳେ, ଆନନ୍ଦ ବଢ଼ି ବଢ଼ିକା ଯିବ, ଆନନ୍ଦ ଯଦି କନଷ୍ଟାଣ୍ଟ ରହିଥାନ୍ତା ଜଣେ ଆନନ୍ଦ ଏ କାରଣ ଆନନ୍ଦ ଛାଡ଼ିଦେବ, କିନ୍ତୁ ଆନନ୍ଦଟା ବଢ଼ି ବଢ଼ିକା ଯିବ, ଆଉ ଗୋଟିଏ ଆନନ୍ଦ ରହିଛି କଥାରେ ସେଇଭଳି ଭାବରେ ରହିଛି, ଯେତିକି ଆନନ୍ଦ ରହିଛି ସେବାରେ ଏ ଆନନ୍ଦ ପାଇଗଲେଣି ଆଉ ସନ୍ତୁଷ୍ଟ ହେଇଯିବ, ନା ଆନନ୍ଦ ବଢ଼ି ବଢ଼ିକା ଯାଉଛି ଆଉ ସନ୍ତୁଷ୍ଟ କେମିତି ହେବ, ଆହୁରି ଅଧିକା ଆନନ୍ଦ, ଆହୁରି ଅଧିକା ଆନନ୍ଦ, ଆହୁରି ସେତେ ଶେଷ ହେବ ନାହିଁ ଆନନ୍ଦାମ ବୁଦ୍ଧିବର୍ଦ୍ଧନ କେମିତି ଛାଡ଼ିବେ ସିଏ ଅନଭିପ୍ସ ଭଗବାନ ଚାହୁଁନାହାନ୍ତି କିନ୍ତୁ ସେ ଛାଡ଼ିପାରୁନାହାନ୍ତି ଭଗବାନ ସେବା ସମସ୍ତେ ଚାହୁଁଛନ୍ତି କିନ୍ତୁ ତାଙ୍କୁ ସେ ଚିନ୍ତା ଦେଖୁନାହାନ୍ତି ଲକ୍ଷ୍ୟ କରୁନାହାନ୍ତି ଲକ୍ଷ୍ମୀଦେବୀ ତେଣୁ ଅନିଚ୍ଛତପି ଯଶ ଶ୍ରୀ ଅଙ୍ଗା ନ ଚବତି କ୍ୱଚିତ୍ ଗୋଟିଏ ହେଲେ କେତେବେଳେ କେମିତି ଟିକିଏ ଛାଡ଼ିକି ପଳେଇଯାଆନ୍ତି ନା ଲକ୍ଷ୍ମୀଦେବୀ ବରଂ ତାଙ୍କର ସ୍ୱାମୀ କିଏ ବିଷ୍ଣୁଙ୍କୁ ତ୍ୟାଗ କରିଦେଇ ପଳେଇ ଆସିଲେ ବିଷ୍ଣୁଙ୍କର ପତ୍ନୀ ସେ ହେଉଛି ଲକ୍ଷ୍ମୀଦେବୀ ବିଷ୍ଣୁଙ୍କର ପତ୍ନୀ କିନ୍ତୁ ତଥାପି ସେ ତାଙ୍କର ସେଠି ଆନନ୍ଦ ଥିଲେ ମଧ୍ୟ କିନ୍ତୁ ପଳେଇ ଆସିଲେ ଆସି କୃଷ୍ଣଙ୍କର ସେବା କରିବା ପାଇଁ ଚାହୁଁଛନ୍ତି ଆମେ କହୁଥିଲେ କଥା ମଝିରେ ବନ୍ଦ ହୋଇଯାଇଥିଲା ଗୌରବ ସେ ମହାଲ କହୁଥିଲେ ଯଦି ତପସ୍ୟା କରୁଛନ୍ତି ବିଲ୍ଲୋବନରେ ଭଗବାନ ଆସି ଆବିର୍ଭାବ ହେଲେ କହିଲେ କ'ଣ ଦରକାର ତୁମର ଲକ୍ଷ୍ମୀ କ'ଣ ଦରକାର ନା ମୁଁ ଚାହୁଁଛି ସେ ରାସଲୀଳାରେ ଟିକିଏ ସାମିଲ ହେବି ନା ନା ସେଇଟା ଦିଆହେଇପାରିବ ନାହିଁ ତୁମର ଯୋଗ୍ୟତା ନାହିଁ ସେଥିରେ ଯୋଗ ଦେବା ପାଇଁ ନା ଠିକ୍ ଅଛି ଅନ୍ତତଃ ପକ୍ଷେ ଆପଣଙ୍କର ବକ୍ଷ ଦେଶରେ ଗୋଟେ ଗୋଲ୍ଡେନ୍ କ'ଣ ସ୍ୱର୍ଣ୍ଣରେଖା ସଦୃଶ ମୁଁ ରହିବି ତେଣୁ ସେଇଟା ଆଲାଉ କଲେ ତେଣୁ ଭଗବାନ ଶ୍ରୀ ଲକ୍ଷ୍ମୀ କୃଷ୍ଣଙ୍କର ବାମ ବକ୍ଷରେ ସେଠି ଶିବସ ଚିହ୍ନ ରହିଛି ସେଠି ଗୋଟେ ଗୋଲ୍ଡେନ୍ ହେୟାର ରହିଛି ଗୋଲ୍ଡେନ୍ ହେୟାର ସେଇଟା ହେଉଛି ଲକ୍ଷ୍ମୀଦେବୀଙ୍କର ସ୍ଥାନ ଲକ୍ଷ୍ମୀଦେବୀଙ୍କର ସ୍ଥାନ ସେଠି ପାଇଛନ୍ତି ବକ୍ଷ ଦେଶରେ ସ୍ଥାନ ପାଇଛନ୍ତି କିନ୍ତୁ ତଥାପି ସେ କହୁନାହାନ୍ତି ମୁଁ ମାଲକାଣୀ ନା ଆଉ ମୁଁ କ'ଣ ଚାକରାଣୀ କିନ୍ତୁ ସିଏ ଆସିକି ସବୁବେଳେ ଭଗବାନଙ୍କ ପାଦପଦ୍ମରେ ପାଖରେ ରହିଥିବେ ସେଠି ପାଦପଦ୍ମରେ ବହୁତ ସେବକମାନେ ଅଛନ୍ତି ଆମେ ବର୍ଣ୍ଣନା କରିଛନ୍ତି କିଏ ପୃଥୁ ମହାରାଜ ତାଙ୍କ ସ୍ତୁତିରେ କହିଛନ୍ତି ଚତୁର୍ଥ ସ୍କନ୍ଧରେ ଏ ଶ୍ଳୋକଟି ଅଛନ୍ତି ସେ କହୁଛନ୍ତି ପ୍ରଭୁ ମୁଁ ଲେଖିଛି କି ନାହିଁ କହିପାରୁନି ସେ କହୁଛନ୍ତି ପ୍ରଭୁ ଆମକୁ ଯେଉଁ ଆପଣ ଯେଉଁ ପାଦ ସେବା ଦେଉଛନ୍ତି ପାଦ ସେବାର ଅଧିକାର ଦେଉଛନ୍ତି ପାଦ ସେବାର ତ ମୁଖ୍ୟ ହେଉଛନ୍ତି ଲକ୍ଷ୍ମୀଦେବୀ କିନ୍ତୁ ଯଦି କୌଣସି କାରଣରୁ ଲକ୍ଷ୍ମୀଦେବୀଙ୍କର ସବୁବେଳେ ଝଗଡ଼ା ହେବ ଯେମିତି ଆମ ଫୁଲ ଗୁନ୍ଥାରେ ଝଗଡ଼ା ଚାଲିଛି ଏଇଟା ହେଲା ସେଇଟା ହେଲା ସେଇଟା ପାଦ ସେବାର ମଧ୍ୟ ଝଗଡ଼ା ଅଛି ସେଠି ମଧ୍ୟ ଝଗଡ଼ା ଯଦି ହେବ କୌଣସି କାରଣରୁ ପ୍ରଭୁ ଆପଣ କାହାକୁ ସପୋର୍ଟ କରିବେ ଆପଣ ପତ୍ନୀ କି ନା ଆମକୁ ସପୋର୍ଟ କରିବେ ପୃଥୁ ମହାରାଜ ଏ ଶ୍ଳୋକଟି କହୁଛନ୍ତି ମୁଁ ଲେଖିଛି କି ନାହିଁ କହିପାରୁନାହିଁ ତେଣୁ ସେ କହୁଛନ୍ତି ପ୍ରଭୁ ଆପଣ ମୋତେ ସପୋର୍ଟ କରିବେ କାହିଁକି ନା ଆମେ ଆପଣଙ୍କର ସେବକ ଆଉ ଆମେ ଆପଣଙ୍କ ଭକ୍ତ ଆଉ ଲକ୍ଷ୍ମୀଦେବୀ ଆପଣଙ୍କର ପତ୍ନୀ ହେଲେ କ'ଣ ଅଛି ଆପଣ ଆମକୁ ସପୋର୍ଟ କରିବେ ଏ ଶ୍ଳୋକଟି ଅଛନ୍ତି ଏଇଭଳି ଭାବରେ ଲକ୍ଷ୍ମୀଦେବୀ ସେଠି କଞ୍ଜେସନ୍ ଅଛି ସେ ବହୁତ ସେବକ ଅଛନ୍ତି କିନ୍ତୁ ତଥାପି ସେ ଯାଇକି ସେଠି ସେବା କରୁଥିବେ ଗୋଟିଏ ଥର ଭଗବାନ କ'ଣ କରିଛନ୍ତି ଭଗବାନ ସବୁବେଳେ ଭଗବାନ ଆମେ ଦେଖିବା ଲକ୍ଷ୍ମୀଦେବୀଙ୍କର ଯେଉଁ ରହିଛି ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ ଜୁହୁ ମନ୍ଦିରରେ ଗୋଟେ କଥା ଚାଲିଥିଲା ତାଙ୍କର ଭାଗବତ କଥା ସେଇଠି ଗୋଟେ ମନ୍ଦିରରେ ସେ ଛବିଟି ରଖାହେଇଛି ଲକ୍ଷ୍ମୀଦେବୀଙ୍କର ଲକ୍ଷ୍ମୀଦେବୀ ଭଗବାନ ନାରାୟଣ ଶୟନ କରିଛନ୍ତି ସେଠି ତାଙ୍କ ପାଦପଦ୍ମରେ ପାଦପଦ୍ମ ପାଖରେ ଲକ୍ଷ୍ମୀଦେବୀ ସେବା କରୁଛନ୍ତି ଆମ ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହିଲେ ମୁଁ ଯେତେବେଳେ ଦେଖିଦିଏ ସେ ଛବିଟି ମୋତେ ରାଗେ ସତେ ଯେମିତି ଭଗବାନ ଆଉ ଲକ୍ଷ୍ମୀଦେବୀ ସେଠି ରହିଛନ୍ତି ଏଭଳି ସେ କହୁଥିଲେ ତେଣୁ ଆମେ ଯେତେ ଦେଖିବା କେଉଁଠି ଦେଖିବା ନାହିଁ ଲକ୍ଷ୍ମୀଦେବୀଙ୍କର କୋଳରେ ଶୟନ କରିଛନ୍ତି ଭଗବାନ ବା ଭଗବାନ ଏଇଟା ଦେଖିପାରିବାନି ସବୁବେଳେ ଲକ୍ଷ୍ମୀଦେବୀ ଭଗବାନ ପାଦପଦ୍ମରେ ରହିଛନ୍ତି ସବୁବେଳେ ରହିଛନ୍ତି କିନ୍ତୁ ଗୋଟିଏ ଥର ଭାଗବତ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ 99 ଅଧ୍ୟାୟରେ ଶ୍ରିୟାନ ଶ୍ରିୟ ଉତ୍ସଙ୍ଗେ ଶୟାନ ଶ୍ରିୟ ଉତ୍ସଙ୍ଗେ ଭଗବାନ ଗୋଟେ ଥର ଲକ୍ଷ୍ମୀଦେବୀଙ୍କର କୋଳରେ ଶୟନ କରିଥିଲେ ଏ ଲୀଳାଟି ସ୍ଥାପନ କରି ଭଗବାନଙ୍କ ଭଗବତା ସ୍ଥାପନ କରିବେ ଜଗନ୍ନାଥଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ ଏ ଲୀଳାଟିକୁ ସ୍ଥାପନ କରିବା ପାଇଁ ଭଗବାନ ଏ ଲୀଳାଟି କରିଥିଲେ ଭୃଗୁ ଯାଇଥିଲେ ପରୀକ୍ଷା କରିବା ପାଇଁ କିଏ ଶ୍ରେଷ୍ଠ ବ୍ରହ୍ମା ବିଷ୍ଣୁ ଶିବ ଏ ତିନିଜଣ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଏଇ ତିନିଜଣ ତେଣୁ ତାଙ୍କ ଭିତରେ ବହୁତ ରହିଛନ୍ତି ବ୍ରହ୍ମାଙ୍କ ଭକ୍ତ ଶିବ ବ୍ରହ୍ମା ହେଉଛନ୍ତି ଭଗବାନ ନା ଆଉ କିଏ ଶିବଜୀଙ୍କ ଭକ୍ତ ଶିବ ଶିବ ହେଉଛନ୍ତି ଭଗବାନ କିଏ ବିଷ୍ଣୁଙ୍କର ଭକ୍ତ ଶିବ ବିଷ୍ଣୁ ହେଉଛନ୍ତି ଭଗବାନ ତେଣୁ କିଏ ଶ୍ରେଷ୍ଠ ଏଇଟାକୁ ପରୀକ୍ଷା କରିବା ପାଇଁ ଗଲେ ଭୃଗୁମୁନି ଗଲେ ଭୃଗୁମୁନିଙ୍କର ପିତା ହେଉଛନ୍ତି ବ୍ରହ୍ମା ବ୍ରହ୍ମା ଲୋକ ଯାଇ ପହଞ୍ଚିଗଲେ ବ୍ରହ୍ମା ଦେଖିଲେ ପୁଅ ଆସୁଛି କହିକି ବହୁତ ଆନନ୍ଦିତ ହୋଇଗଲେ ଦେଖିଲା ବେଳକୁ ପୁଅ ନମସ୍କାର କରୁନାହିଁ ପୁଅ ଇଏ କି ପୁଅ ତାଙ୍କର କ୍ରୋଧ ଆସିଲା ଭୃଗୁ ଜାଣିପାରିଲେ କହିଲେ ଇଏ ପିତା ଇଏ କି ପିତା ମୁଁ ଯଦି ସମ୍ମାନ କଲି ନାହିଁ ଏତେ ଦିନ ସମ୍ମାନ କରୁଥିଲି ଆଜି ଗୋଟେ ଦିନ ସମ୍ମାନ କଲି ନାହିଁ ତାହେଲେ କ'ଣ ତାଙ୍କ କ୍ରୋଧ ଆସିବ କ୍ରୋଧ ଆସିଗଲା ଚକ୍ଷୁ ଲାଲ ପଡ଼ିଗଲା ପଳେଇଗଲେ ଆଉ ରହିଲେ ନାହିଁ ସେଠି ଯାଇକି ପହଞ୍ଚିଗଲେ ଶିବଜୀଙ୍କ ପାଖରେ କୈଳାସ ମହେଶ ଲୋକ ବ୍ରହ୍ମଲୋକର ଉର୍ଦ୍ଧ୍ୱରେ ମହେଶ ଲୋକ ମହେଶ ଦେଖିଲେ ଭଗବାନ କଥା ଗୁଣଗାନ କରନ୍ତି ସବୁବେଳେ ଶିବଜୀ କିନ୍ତୁ ଦେଖିଲେ ଦୃଷ୍ଟି ପଡ଼ିଗଲା, ତିନି ନୟନ ରହିଛି, ଗୋଟିଏ ନୟନ ନୁହଁ, ଦୁଇଟି ନୁହଁ, ତିନୋଟି ନୟନ, ପାଞ୍ଚ ମୁଖରେ ପନ୍ଦର ନୟନ ରହିଛି, ହଁ ଦେଖିଦେଲେ ଭାଇ ଆସୁଛି ଭୃଗୁ ଭାଇ, ତେଣୁ ବହୁତ ଆନନ୍ଦରେ ପାଛୁଟିକା ପାଇଁ ଆଣିବା ପାଇଁ ଗଲେ, ଆଉ ଭୃଗୁ ଏଭଳି କଥା କହିଲେ, ଦୂରୁହ ଦୂରୁହ ପାଷଣ୍ଡ, ତୁମେ ଗୋଟେ ସବୁ ପାଷଣ୍ଡ ଧର୍ମ ଧାରଣ କରିଛ, ଇଏ କରିକି ଏଇଭଳି ଭାବରେ କହିଲେ ମୋତେ ଛୁଅ ନା, ହଁ ମୁଁ ଜଣେ କ'ଣ ପବିତ୍ର ବ୍ରାହ୍ମଣ ଜଣେ, ହଁ ବହୁତ ଉନ୍ନତ, ତୁମେ ଅପବିତ୍ର, ଏଇଭଳି ଭାବରେ ଯେତେବେଳେ କହିଲେ, ଆଉ ଶିବଜୀ ଆଉ ରହିବେ, କ୍ରୋଧ ଆସିଗଲା, ଶୂଳ ଧରିଥିଲେ ଧାଇଲେ, ସେ ତ କି ଭାଇ ହତ୍ୟା କରିବା ପାଇଁ ଧାଇଲେ, ଭୂଗୋଳ ପରୀକ୍ଷା କହିଲା, ଆଜି ମୋର ପରୀକ୍ଷା ଶେଷ ହେଇଗଲା, ଏଇଠି ଆଉ ଫେରିପାରିବି ନାହିଁ, ତେଣୁ ଯାହା ହଉ ଲକ୍ଷ୍ମୀଦେବୀ ତାଙ୍କର ପତ୍ନୀ ପାର୍ବତୀ ବା ଯିଏ ହଉ ସେ ତାଙ୍କୁ କ୍ଷମା ପ୍ରାର୍ଥନା କଲେ, ତାଙ୍କୁ ଗୋଡ଼ ଧରିଦେଲେ, ହଁ ଶିବଜୀ କ୍ରୋଧ ଶାନ୍ତ ହେଲା, ତେଣୁ ଯାଇ ପହଞ୍ଚିଗଲେ ବିଷ୍ଣୁ ଲୋକରେ ଯାଇ ପହଞ୍ଚିଗଲେ, ଦେଖିଲା ବେଳକୁ ଭଗବାନ କ'ଣ କରିଛନ୍ତି ନା, ଲକ୍ଷ୍ମୀଦେବୀଙ୍କ ପାଦ ପଦ୍ମ କୋଳରେ ଶୟନ କରିଛନ୍ତି, ଶୟନ ଶ୍ରିୟ ଉତ୍ସଙ୍ଗେ, ହଁ ଶୟନ ଶ୍ରିୟ ଉତ୍ସଙ୍ଗେ ପଦାବକ୍ଷସ ତାଡ଼ୟତ, କ'ଣ କଲେ ପାଦରେ ତାଙ୍କର ବକ୍ଷଦେଶକୁ ତାଡ଼ନା କଲେ, ପଦ ପ୍ରହାର କଲେ, ହଁ ଲକ୍ଷ୍ମୀଦେବୀଙ୍କ ପାଖରେ ଲକ୍ଷ୍ମୀଦେବୀଙ୍କ ଇଏ ଶରୀରରେ ପାଦ ବାଜିଯାଇଥିବ, ପାଖାପାଖି ଯାଇକି ମାରିଲେ ଗୋଟେ ପ୍ରହାର, ପଦବକ୍ଷା ପଦାବକ୍ଷସ ତାଡ଼ୟତ, ହଁ ସାଙ୍ଗେ ସାଙ୍ଗେ ଭଗବାନ ଉଠିଗଲେ, ତଥା ଉତ୍ଥାୟ ଭଗବାନ ସହ ଶତାଂ ଲକ୍ଷ୍ମୀପତି, ହଁ ସାଙ୍ଗେ ସାଙ୍ଗେ ଲକ୍ଷ୍ମୀଦେବୀ ମଧ୍ୟ ଉଠି ପଡ଼ିଲେ, ହଁ ଭଗବାନ ଉଠି ପଡ଼ିକରି ତାଙ୍କୁ ତାଙ୍କ ପାଦକୁ ଆଉଁସି ଦେଲେ, କ୍ଷମା ପ୍ରାର୍ଥନା କଲେ, ହଁ କ୍ରୋଧ ଆସିଲା ନାହିଁ, କ୍ଷମା ପ୍ରାର୍ଥନା କଲେ, ପଛରେ ମୋର ଛାତିଟା ବହୁତ କଠୋର, ଆଉ ତୁମର ପାଦ ବହୁତ କୋମଳ, ଏଇଭଳି ଭାବରେ ଆଉଁସି ଦେଲେ, ଆଉଁସି ଆମେ ପଡ଼ିଗଲେ ଯେମିତି ଆମର ଆଉଁସି ଦିଅନ୍ତି ନିଜ ଜନ, ସେଇଭଳି ଭାବରେ ଆଉଁସି ଦେଲେ ତାଙ୍କ ପାଦକୁ, କେତେ କଷ୍ଟ ଓଲଥିବ ଏ ଭଗବାନଙ୍କର, ଦେଖନ୍ତୁ ଭଗବତା, ହଁ ଏଇଭଳି ଭାବରେ ଗୋଟେ ଥର ଶୟନ କରିଥିଲେ ଭଗବାନ କୋଳରେ, ଶୟନ କରିଥିଲେ ଯେ ଯାଇକି ଭୋଗ ଯାଇକି ଗୋଟିଏ ପ୍ରହାର ମାରିଲେ, ସବୁବେଳେ ଲକ୍ଷ୍ମୀଦେବୀ କହିଲେ ମୋର ଭୁଲ ହେଇଗଲା, ଆଉ କେବେ ସବୁବେଳେ ପାଦ ପାଖରେ ରହିବି, ସବୁବେଳେ ସେବା କରୁଛନ୍ତି, ସବୁବେଳେ ସେବା କରୁଛନ୍ତି, ଏବଂ ଶ୍ରୀ ଅଙ୍ଗା ନ ଚାହିଁଲେ ମଧ୍ୟ ଭଗବାନ କହିବ ଠିକ୍ ଅଛି ତୁମେ ଯାଅ, ଆଉ ଦରକାର ନାହିଁ ମୋର ସେବା, ନ ଚାହିଁଲେ ମଧ୍ୟ କିନ୍ତୁ ଚବତେ କ୍ୱଚିତ୍, କେବେ ହେଲେ ସେ ତାଙ୍କର ସେବାରୁ ବନ୍ଦ ହେବେ ନାହିଁ, ତାଙ୍କର ଚବନ ତାଙ୍କର ବନ୍ଦ ହେବ ନାହିଁ, ସେ ଛାଡ଼ିକି ଚାଲିଯିବେ ନାହିଁ, ସେ ସେବା ସବୁବେଳେ ସେବା କରୁଥିଲେ, ଏଭଳି ଲକ୍ଷ୍ମୀଦେବୀ ତାଙ୍କର ସେବା ତ୍ୟାଗ କରିପାରୁନାହାନ୍ତି, ଆଉ ସେଇ ଭଗବାନ ସେ ଆମକୁ ନ ଚାହିଁଲେ କ'ଣ ଅଛି, ଆମେ ତାଙ୍କ କଥାକୁ ତ୍ୟାଗ କରିପାରିବୁ, ଉତ୍ତମ ଶ୍ଳୋକ ସମ୍ବିତ ଭଗବାନ କଥା, ବହୁତ ସୁନ୍ଦର ଭାଷ୍ୟ ଦେଇଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ବହୁତ ସୁନ୍ଦର କଥା କହିଛନ୍ତି, କିଞ୍ଚ ଲୋଭି ଖଡ଼ୁ ଲୋଭ୍ୟଂ ବସ୍ତୁ ପ୍ରାପ୍ନୋତି ନ ପ୍ରାପ୍ନୋତୁ ବା, କିନ୍ତୁ ଲୋଭି ବ୍ୟକ୍ତି ଯେଉଁ ରହିଛି, ଲୋଭି ଲୋଭିର ଲୋଭ କେବେ ସମାପ୍ତ ହେବ ନାହିଁ, ଭାଗବତ ବର୍ଣ୍ଣନା କରାଯାଇଛି, ସମଗ୍ର କ'ଣ ନବବର୍ଷ ସମେତ ସପ୍ତଦ୍ୱୀପ ବରେଚ୍ଛୟା, ସାତଟା ଯାକ ଦ୍ୱୀପ ଗୋଟିଏ ଦ୍ୱୀପରେ ନଅଟି ବର୍ଷ ରହିଛି, ସବୁଯାକ ଦେଲେ ମଧ୍ୟ ଲୋଭି ବ୍ୟକ୍ତି କେବେ ହେଲେ ତା'ର ଲୋଭ ସନ୍ତୁଷ୍ଟ ହେବ ନାହିଁ, ଭଗବାନ ଏକଥା ବାମନ ଦେବଙ୍କର କଥା ଆମ ଆସିକି ଚାଲିବ, ଆଜି ରାତିରୁ ଆରମ୍ଭ ହେବ ଭଗବାନଙ୍କର କଥା, ବାମନ ଦେବଙ୍କର କଥା ପନ୍ଦର ଅଧ୍ୟାୟରୁ, ଅଷ୍ଟମ ସ୍କନ୍ଧ ପନ୍ଦର ଅଧ୍ୟାୟରୁ, ତେଣୁ ବଡ଼ିଙ୍କୁ ସେ କଥା କହିଥିଲେ, ଲୋଭି ବ୍ୟକ୍ତିକୁ ନଅଟି ସାତଟା ଯାକ ଦ୍ୱୀପ ଦେଇଦେବ, ପ୍ରତି ଦ୍ୱୀପରେ ନଅଟି ବର୍ଷ ରହିଛି, ସବୁ ଧନ ଦେଇଦେଲେ ମଧ୍ୟ ସେ ସରିବ ନାହିଁ, କହିବ ନା ଆଉ ମୋର ଦରକାର ଆହୁରି କ'ଣ ଅଛି ଦିଅ, ସେଠି କିଞ୍ଚ ଲୋଭି ଖଡ଼ୁ ଲୋଭ୍ୟଂ ବସ୍ତୁ ପ୍ରାପ୍ନୋତୁ ନ ପ୍ରାପ୍ନୋତୁ ବା, ପାଇଗଲେ ତ ଭଲ କଥା, ନ ପାଇଲେ ମଧ୍ୟ ପାଇଗଲେ ପାଆନ୍ତୁ ବା ନ ପାଆନ୍ତୁ କିଛି ଅସୁବିଧା ନାହିଁ, ପାଆନ୍ତୁ ବା ନ ପାଆନ୍ତୁ, କିନ୍ତୁ ତତ୍ର ଔତ୍ସକ୍ୟଂ ତ୍ୟକ୍ତୁ ନୋତ୍ସହତେ, ତାଙ୍କର ଯେଉଁ ଉତ୍ସାହ ରହିଛି, ଏଠି କୁହାଗଲା ନା କେଉଁ ଉତ୍ସାହତେ, ଏଠି କୁହାଗଲା ନା ତାଙ୍କର ଯେଉଁ ଉତ୍ସାହ ରହିଛି ବା ଇଚ୍ଛା ରହିଛି ସବୁ ରହିଛି, ସେ କେବେ ହେଲେ ବନ୍ଦ ହେବ ନାହିଁ, ଆହୁରି ସେ ଚାହୁଁଥିବେ, ନ ପାଇଲେ ଚାହିଁବେ, ପାଇଲେ ବି ଚାହିଁବେ, ସବୁବେଳେ ଚାହିଁବେ ସିଏ ଲୋଭି ବ୍ୟକ୍ତି, ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏଇ ଉଦାହରଣଟି ଦେଲେ, କିଞ୍ଚ ଲୋଭି ଖଡ଼ୁ ଲୋଭ୍ୟଂ ବସ୍ତୁ ପ୍ରାପ୍ନୋତୁ ନ ପ୍ରାପ୍ନୋତୁ ବା, କିନ୍ତୁ ତତ୍ର ଉତ୍ସକ୍ୟଂ ତ୍ୟକ୍ତୁ ନୋତ୍ସହତେ, ତାଙ୍କର ଯେଉଁ ରହିଛି ତ୍ୟାଗ କରିପାରିବେ ନାହିଁ, ସେ ବସ୍ତୁକୁ ତ୍ୟାଗ କରିପାରିବେ ନାହିଁ, ଚିନ୍ତା କରିବାର ତ୍ୟାଗ କରିପାରିବେ ନାହିଁ, ଏଇଟା ମିଳିଥାନ୍ତା ସେଇଟା ମିଳିଥାନ୍ତା ସେଇଟା ମିଳିଥାନ୍ତା, ଏଇସବୁ ଭାବରେ ନ ମିଳିଲେ ମଧ୍ୟ ଚିନ୍ତା କରେ, ମିଳିଲେ ମଧ୍ୟ ଚିନ୍ତା କରେ ଆହୁରି ଅଧିକ ମିଳିଥାନ୍ତା, ଆହୁରି ଅଧିକ ମିଳିଥାନ୍ତା,
उत्तम श्लोक से कृष्ण से संविदम सौंदर्य माधुर्य मधुर्यादि उपलब्धि त्यक्तु भगवान के सौंदर्य रही माधुर्य रही लीला सब रही आपको किए त्याग कर उत्साह न कोपी कहीं करें ना भागवत दशम स्कंद गोटे श्लोक अच्छा कह उत्तम श्लोक गुणानुवादात पुमान विरजित बिना पशुनाथ दशम स्कंद प्रथम अध्याय ये कौन परीक्षित महाराज कौन भगवान गुण एभली रही कौन निर्वृतर उपगीयमान भव सदाश्रोत्र मनोविरामा कह उत्तम श्लोक गुणानुवादात पुमान विरजित बिना पशुना किए त्याग कर सुखदेव गोस्वामी चिंता कर चिंता कर समय होगा सुखदेव गोस्वामी चिंता करते दिन होगा खाइले ना पीले ना कि विश्राम ना निंतु कि परीक्षित महाराज चिंता कर जो रही कौन जो मान तृष्णा चली जा भौतिक जगत में समस्त तृष्णा रही तृष्णा पचर धावमान होती मृग तृष्णा किंतु जो मान तृष्णा चली जाइए से मैंने भगवान को गुणगान करे कथा शुणवे आज मानकर भव रोग अच्छा करुणा इत्यादि विभिन्न प्रकार रोग रही से भव औषध कथा शुणवाटा ही औषध तेणु किए त्याग कर बिना पशुना ये पशु हत्याकारी छाड़दे आ किए ये करें शुणुना कथा मान पशु हत्याकारी से पशु हत्याकारी मान निजे निजर हत्याकारी तेणु श्रेय मनपक्ष मानपी सनातन गोस्वामी बहुत सुंदर भाष्य दे समय ना कह आम इंग्लीश लिखा आमर लेक्चर आसो सीटा आसो समय होगा आ कहीं श्रेय मनपक्ष मानपी भगवान न चाहिए सी जश्य श्री लक्ष्मी रेखा रूपेण वर्तमान आम जो कह विश्वनाथ चकुपटे आम गौरवंद से महाराज कहते वक्ष देश से रेखा रूपे रही सुवर्ण रेखा गोल्डन ब्लैंड गोल्डन बैंड वर्तमान अशा अक्षस वक्षस कदापि न चबते ना भी सर्दी केवल से वक्ष देश जाऊना त्याग करते सुंदर स्थान दे भगवान से त्याग करे हाँ जिते जहाँ तो सी जीवे ना बाड़े मतलब घोड़े मतलब भगवान कह तू जा सी जीवे ना कि लक्ष्मीपुराण अलग कथा रही जहाँ भी हूँ आम समय होगा बढ़ेगा ना कथा सनातन गोस्वामी बहुत सुंदर कथा कही आ समय ना तथा भगवान सरनांत सेवा चलती ये कहीदबा कौन तदेव अभिभाजित क्या हाँ से जो जहाँ कहता पूर्व संविदम कह एकांत बार्ता संविदम जो कहगला एकांत बार्ता भगवान एकांत समय रे जो गोपी मान सहित कथा कही संविद अर्थ होता अनेक अर्थ रही एकांत जो कही कौन सब कही न पार एहं निरवध्य संजुजा मु तुम पाखे ऋणी रहीगली सब कथा जो कही गोपी मान से कही कही आईना से एकटा को सी त्याग करें जीव गोस्वामी मत से कथा कही सनातन गोस्वामी कौन कौन हाँ जीव गोस्वामी ये कौन को जन कह बोली कहगला ना को जन कौन सी किए लोक सी कह जन लोकमात्र कि पुनः स्त्री अत्यर्थ देखु के सुंदर हास्य दे साधारण लोक मान कथा कह किए त्याग कर स्त्री स्त्री मैंने त्याग करें कथा को हाँ ये पुरुष सुंदर पुरुष को त्याग करें उत्साह कि पुनः त्यजति खाली चिंता करेंगे किए त्याग करें सी चिंता करें तो त्याग कम करेंगे संत्यक्तु ज्ञानी रि अवज्ञातु जो मैंने ज्ञानी से कि त्याग कर विस्मृत कथा कौन कह उत्तम श्लोक उत्तम श्लोक अर्थ हो कौन ना गुण रूपादि वर्णा अभी यश तस् संविदम तर सब गुण रही रूप रही इत्यादि बहुत कथा रही शेष हम ना कि समय शेष हो जाऊँगी आम कथा गुट विश्राम दवा जय श्रीमद भागवतम की जय श्री प्रभुपाद महाराज की जय श्री गुरुदेव की संवेद गौर भक्तवृंद की।